नमो भगवते वासुदेवाय। श्रीमद् भगवद गीता पंचम अध्याय दश नंबर श्लोक मैंने श्रवण करुथिले केवल गोटे कर्म से बंधन कारण हूँ आ गोटे कर्म से कर्म टा मुक्ति भी कारण हूँ। कृष्ण जो कर्म करा जाए कर्म जोग निष्काम कर्म जोग कर प्रमाणाध्याय कर्मणि संग स्तुप्त करोती लिप्यते न सुपापे न पद्म पत्र अम्बसा। संसारे कर्म करिया मात्रे किए पाप करिवो किए पुण्य करिवो कर्म द्वारा किछे ना किछे आसक्ति अमर आसिवो कर्म बंधन में पड़ जाय परिवा। किंतु इस श्लोक रे जो श्लोक शब्द जो कहिले पद्म पत्र अम्बसा जल भीतर थिबा जो पद्म पत्र जो भली से जलर सुगुण दुर्गुण तादर दूषित रे कौन प्रभावित होनी। संसार जो मैंने भगवान कर्म करती निष्काम कर्म करती निज कर्ता भावती ना कर्मफल प्रति आकांक्षा रखती ना ता सहित भगवान श्रवण कीर्तन करती कौन पाप पुण्य स्पर्श कर जने प्रश्न करिवो ताले भक्त मान जो दुख गुड़ा मिलुची भक्त मान जो रोग शोक जन कह ना जन आम भगवान भक्त ठाकुर डाकुचु पेज रसुण खाऊन निशा खाऊन आम हरिनाम करुचु आमको तो रोग गुड़ाक हूँ कहीं तार उत्तर हूँ भगवान भक्त हेले भी भगवान जो गीतार गोटे शोक कह जे जथा मांग प्रपद्यते जी जो भाव में मोर शरणांगत हो मुझे भाव में प्रतिदान देवी तेणु आमको शरीर मिली मान आम भक्त हिचे मान भक्त भगवान कर्मफल अच्छी कि ना कर्मफल अच्छी कर्मफल जो भोगवार पूर्वर कर्मफल जो प्रारब्ध कहा जाए से प्रारब्ध टा जेहेतु बलवान से कर्म ज्ञान क्योंकि जीवनी केवल भक्ति ही जीव तेनाली शरणगति आम जिते भगवान शरण जीवा भगवान से रिड्यूस करके देवे काटिक देवे जन कह मु तो भगवान शरणगत हो पुणी भी रोग शोक विश्वनाथ चक्र ठाकुर से लिखिले जमी कल आम शुणुले जी आम भगवान भक्त हेले भक्त कौन भाव ये तत्व कंपा श्लोक से कथा कहले दंड टा मत भगवान दौंस मत काल कर्म जो मुझे दंड पाने सब काल कर्म उपर निर्भर करवा भक्ति पर विश्वास आसवे कौन केवल खाली भक्त मान दंड पा अभक्त लोक दंड पा ना बाहर लोक प्रश्न टा कौन सब तुम्हें तो भगवान भक्त हिच तुम लाभ कौन तुम शरीर तुम तो कष्ट पाच समान जानिया दरकार शरीर एक धर्म रही एमती ना कि बहुत लोग मंस खाऊ सी भी निरोग अच्छा मंस खाइबा लोक भी कौन सुस्थ ना से बॉडी बिल्डिंग ना कौन कर जिम फिम कर मंथली सब मोटा मोटा होती कौन सी स्वर्ग को पलैबे ना कौन सी एवं सी जिम फिम कर बुढ़ा कौन कर शरीर पाई जी जहां रही गोटे प्रत्येक वस्तु गोटे वस्तु धर्म रही ना प्रत्येक वस्तु वस्तु धर्म रही सुनार वस्तु धर्म रही कौन सी जगह परिवर्तनशील हबनी लवण तार धर्म रहा ता वस्तु धर्म टाइम जो थे पकेब से लुणिया कर मीठा कर लवण तार वस्तु धर्म टाइम शरीर जो गोटे वस्तु पंचभौतिक वस्तु या गोटे धर्म रही यार धर्म है जन्म हब मृत्यु हब जन्म मृत्यु भितर चरा आसव व्याधि आस केवल गोटे चेतनार गोटे पार्थक्य रहे जो भक्त जो बुढ़ा हबन भक्त को जो रोग हबन ये भाव उचित नुह भक्त को जो रोग हुए भक्तर रोगर चेतना बेले भक्त कौन भावे अभक्त लोक कौन भावे अभक्त लोक कर्मफल भी जाने ना ଯୋଉମାନେ ଭଗବାନଙ୍କର ଭକ୍ତ ନୁହନ୍ତି ସେ ଯୋଉ ମେଡିକାଲ ଯାଉଛନ୍ତି, ଯୋଉ ମୁଁ ଦେଖିଛି ଯୋଉ ଏମ୍ସ ଫେମ୍ସ ଏବେ ତ ମୋ ତ ମେଡିକାଲ ମୁହଁ ଏବେ ଦେଖିବାକୁ ପଡିଲା, ମୁଁ ଯାଇ ଦେଖିଲି ଏଇଟା ଯୋଉ ଆସିକି ଯୋଉ ଟାଣିକି କଣ ଏଇଟା ସବୁ ଲୁଗାପଟା ଟାଣିକି ରୋଷେଇ କରିକି ସେଠି ଖାଉଛନ୍ତି, ସେ ଯୋଉ ବେଙ୍ଗଲ ବେଙ୍ଗଲରୁ ଆସିଛନ୍ତି, ସିଏ କଣ ଗରମ ଫଳ କଥା ବୁଝୁଛନ୍ତି ଯେ ମୁଁ ଗୋଟେ ଖରାପ କର୍ମ କରିଛି? ଯଦି ମଣିଷ କର୍ମ ଗୁଡାକୁ ବୁଝିଦିଅନ୍ତା ତାହେଲେ ସେ ପାପଟା କାହିଁକି କରନ୍ତା? ମଦ ମାଂସ କାହିଁ ଖାଆନ୍ତା କି ମାଛ କାହିଁ ଖାଆନ୍ତା? ସେ ବୁଝିପାରିବେ? କିନ୍ତୁ ଭକ୍ତର ଏଟା ଲାଭ, ଭକ୍ତକୁ ଯେତେବେଳେ ଏଗୁଡାକ ମିଳିବ ସେ ତାର କଣ ତା କର୍ମଫଳଟା ବୁଝିବ, ଏଟା ମୋର କର୍ମଫଳ, ଆଉ ତାର ଲାଭ କଣ? ତାର ଗୋଟେ ଲାଭ ହୁଏ ତାର ଦୈନ୍ୟତା ଆସେ, ଭଲ ହେଲା ଭଗବାନ ମତେ ଗୋଟେ ମେଡିକାଲ ଭଲ ମେଡିକାଲକୁ ତୁମେ ଯିବ, ଆମର ସିନା ମେଡିକାଲ ଗୁଡାକ ଏମିତିକା ତୁମେ ପଳେଇ ଆସିବ ଅଧାରୁ, ବିଦେଶରେ ଆସିପାରିବିନି ଅଧାରୁ, ବିଦେଶରେ ୱାନ୍ସ ଆଡମିସନ ହେଲା ମାନେ ତୁମର ଟିକେ ରୋଗ ଅଛି ମାନେ ସେ ତୁମକୁ କ୍ୟୁର କରିକି ଛାଡ଼ିବେ, ସେ ଭାରି ଡରୁଆ ଲୋକ, ତୁମର ରୋଗ ଅଛି ତୁମେ ଯିବ ପୁଣି ଆଉ ଗାଧୁଆ ଗୋଟେ ସେ ଛାଡ଼ିବେନି, ସେ କୋଉଠି କଣ ସେ ତାଙ୍କର ଯୋଉ ଅଦ୍ଭୁତ ସବୁ ତାଙ୍କର ରିସର୍ଚ୍ଚ ଗୁଡାକ ଅଦ୍ଭୁତ, ତାଙ୍କ ଏତେ ଡରୁଆ ସେ ବାଜୁ ପେପର ଦେଖୁଥିଲେ ସେ କଣ ଟିଙ୍କ ଗୁଡାକ କାମୁଡ଼ି ଦିଏ ତା ପ୍ରେସର ହେଇକି ସେ ମରି, ଏଇ ଟିଙ୍କ ଗୁଡାକ ଆମର ସବୁ ଦେହ ହାତରେ ଗାଈ ଗୋରୁ, ଆମର କଣ ଟିଙ୍କ ନାହାନ୍ତି? ଗାଈ ଗୁଡା ଟିଙ୍କ ଛଡ଼ିକି ପୋପାଡୁଛେ, ଟିଙ୍କ ଗୁଡାକ କାମୁଡ଼ି ପୁଡ଼ି ଦେଲେ ସେ ଯୋଉଠି କାମୁଡ଼ି ଦେବେ ସେଟା ଗୋଟେ ବଥାଇକି ଭଳି ଭଳିଆ ରହିବ ନା? ବର୍ତ୍ତମାନ ତାଙ୍କର କହିଲେ ଆମ ଟିଙ୍କର ମରିଯାଉଛନ୍ତି ଲୋକ, ସେ କୋଉ କୁଆଡେ ମରିଗଲେଣି, ଆଫ୍ରିକା ଫାଫ୍ରିକା ଆଡେ କୁଆଡେ ସବୁ ମରିଯାଉଛନ୍ତି, ଟିଙ୍କ ଏଇ ଯୋଉ ଟିଙ୍କ ଗୁଡାକ ସେ ତା ଆଖି ଗୁଡା ଲାଲ ବୁଡ଼ିଯାଉଛି, ତା ପ୍ରେସର ବୁଡ଼ିଯାଉଛି, ହେଲେ ଟିଙ୍କର କଣ ପ୍ରେସର ବୁଡ଼ିଯାଉଛି ନା? ଏଇଟା ଜଳବାୟୁ ପରିବର୍ତ୍ତନ, ଏଇଟା ଜଳବାୟୁ ପରିବର୍ତ୍ତନ, ତୁମ ସାଟେଲାଇଟ୍ ତିଆରି କରୁଛ, ଗାଡି ତିଆରି କରୁଛ, ମରିବ ନା ମରିବ କଣ? ଗୋଟେ ଟିଙ୍କଟା ଟିଙ୍କଟା ଲୋକଙ୍କ ଦେହରେ ଲାଗିକି ରହିଟା ଗାଈ ଯୋଉମାନେ ଛଡ଼ା ତାଙ୍କ ଦେହରେ ଟିଙ୍କ ବି ଲାଗିଯାଏ, ଜୋକ ଗୁଡାକ ଲାଗେ ତାକୁ ଟାଣି ଫୋପାଡ଼ନ୍ତି, ଛୋଟ ପିଲାବେଳେ ଆମେ ସବୁ ପାଣିରେ ଯାଉ ସବୁ ଜୋକ ଲାଗିବେ ଉପରୁ ଉଠିଲା ବେଳକୁ, ସେ ଇଏ ତାକୁ ରିସର୍ଚ୍ଚ କରିକି ତାଙ୍କ ଜଳବାୟୁ ପରିବର୍ତ୍ତନ ହେଇଗଲା ଏଟା ହେଇଗଲା, ଆରେ ଜଳବାୟୁ ପରିବର୍ତ୍ତନ ହେଇଗଲେ ସେମାନେ ବଳବାନ ହେଇଗଲେ ତୁମେ କେମିତି ନିର୍ବଳିଆ ହେଲ? ମୋର ଏ ପ୍ରଶ୍ନ ସେ ଆମକୁ କହୁଥିଲି, ଜଳବାୟୁ ଯଦି ପରିବର୍ତ୍ତନ ହେଲା ନା ଟିଙ୍କଟା ବଳବାନ ହେଇଗଲା ମଣିଷଟା ଦୁର୍ବଳ, କାହିଁକି ନା ସେ ତା ଖାଦ୍ୟ ଖାଉଛି, ତୁମେ ଏଗୁଡାକ ଯୋଉ ପିଜା ପାସ୍ତା ଖାଇକି ବଳୁଆ ହଉଛ କଣ ଜିମ୍ କରୁଛ ବାପା ମୋର, ଇଏ ଅଦ୍ଭୁତ ସବୁ ବାହାର ଲୋକ କଣ କର୍ମ, ସେ କର୍ମକୁ ବିଶ୍ୱାସ କରିବେନି, ସେ ପ୍ରକୃତିକୁ ଦୋଷ ଦେବେ, ସେ ଡକ୍ଟର ଏମିତି ହେଇଗଲା, ଏଟା ଏମିତି ହେଇଗଲା, ସେ ବାପା ମା ଏମିତି ହେଇଗଲେ, କିନ୍ତୁ ଖାଦ୍ୟ ଏମିତି ହେଇଗଲା, ସେ କର୍ମକୁ ଆଉ କି କର୍ମକୁ ତ ଲୋକ ଯଦି ଜଗନ୍ନାଥ ତାହେଲେ ସେ ତ ସବୁ ସଂସାର ସାରା ଲୋକ ସାଧୁ ହେଇଯାଏ, ପଛରେ ଯୋଉ କର୍ମର ତାର ଯୋଉ କ୍ରିୟାଟା ରହିଛି ତାକୁ କିଏ ବୁଝି? ଭକ୍ତର ଏତିକି ଗୋଟେ ଜ୍ଞାନ ଆସେ, ଭକ୍ତ ସଚେତନ ହେଇଯାଏ, ତାକୁ ତଳେ ଯୋଉ ଜିନିଷଟା ଦଣ୍ଡ ମିଳେ, ଦଣ୍ଡକୁ ସେ କୃପା ବୋଲି ଭାବେ, ଆଉ ଦଣ୍ଡଟା ଆସିଲେ ଭଲ ହେଲା ଭଗବାନଙ୍କର, କାରଣ ଚେତନାଟାକୁ ଆମକୁ ଗୋଟେ ଭକ୍ତର ଚେତନା, ଏଇ ରୋଗ ଶୋକ ଏଗୁଡା ହେଲା ବେଳେ ଜଣେ ଭକ୍ତର ଚେତନା ଆଉ ଗୋଟେ ଅଭକ୍ତର ଚେତନା ଗୋଟେ ବହୁତ ଅନ୍ତର ଥାଏ, ଆଉ ବିଶ୍ୱନାଥ ଚକଟା ମନେ କରିଦେଉଛନ୍ତି, ସେ କହୁଛନ୍ତି ନା 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 ଏ କାଳ କର୍ମ ଏଗୁଡା କିଛି କାହାର ଶକ୍ତି ନାହିଁ ଭଗବାନଙ୍କର ଭକ୍ତକୁ ଦଣ୍ଡ ଦେବା ପାଇଁ, ତାର ଭକ୍ତିର ମହିମା କଣ, ନାମର ମହିମା କଣ, ମହାପ୍ରସାଦର ମହିମା କଣ, ସେ କାଟି ଉଡଉଛନ୍ତି ପୁରା, ସେ ମାନନ୍ତିନି, ସେ କେବେ ମାନିବେନି, ସବୁ ତିଳକ ଧାରଣ କରିବା ଏତେ ଦିନ ଜଣେ ଭଗବାନଙ୍କ ଚରଣ କମଳ ପ୍ରଣାମ କରୁ, ତାର ଭକ୍ତି ଥାଉ ନ ଥାଉ ତାର ଭକ୍ତିରେ ଏତେ ବଡ ଗ୍ଲୋରିଫିକେସନ କାହିଁ କରାହେଇଛି ନା? ନୃସିଂହ ପ୍ରଣାମ କେଉଁ ପ୍ରଣାମ ନାହିଁ ନା, ସେ ବାଜ ପକ୍ଷୀଟା, ସେ ବାଜ ପକ୍ଷୀଟା ଗୋଟେ କିଏ, ହଁ ବାଜ ପକ୍ଷୀଟା ତ ବାଜ ପକ୍ଷୀ ଏଇ ପାଇଁ କାଲି ଆଜି ସକାଳୁ ମୁଁ ଦେଖୁଥିଲି ଜପ କଲାବେଳକୁ ଯେ ବସିଥାଏ ବାଜ ପକ୍ଷୀ, ସେଟା ଭାରି ଚିଲ ଟଙ୍କା, ଚିଲଟା ତ ମୋଟାଟା ହୁଣ୍ଡାଟା ଉପରୁ ଖସି ଖସୁ ଖସିକି ପଳେଇବ, ବାଜ ପାଖରୁ କି ଖସି ପାରିବେ, ଚୁଟିଆଟା ଏଡିଗୋଟା ପୁରା ବିଜୁଳି ଭଳିଆ ସେ ଉଠେଇ ନେଇ ପଳେଇବ, ବୁଗୁଡା ଛୁଆ ବୁଗୁଡା ଛୁଆ ସବୁ ଉଠେଇ ନେଇ ପଡ଼ିବ, ଏ କଟା ଛୁଆ ଗୁଡା ଉଠେଇ ନେଇ ପଡ଼ିବ, ଛୋଟ ଛୁଆଙ୍କୁ ଉଠେଇ ନେଇ ବାଜ ପକ୍ଷୀ, ଆଉ ଥଣ୍ଡଟା ତାର ପୁରା ତୀକ୍ଷ୍ଣ, ବାଜ ପକ୍ଷୀ କେଉଁ କଥା କହୁଥିଲୁ ଗୋଟେ, ହଁ ସେ ବାଜ ପକ୍ଷୀଟା ଗୋଟେ ଯୋଉ ଗୋଟେ ପକ୍ଷୀ ଖାଇବା ନାଇ କି ପକ୍ଷୀ ଗୁଡା ଗୋଟେ ଗୋଡା ଦିବା, ଏଇଠି କାହିଁକି ଏଠି ଛୁଆ ଦେଇଛି ଯୋଉ ପାରା, ପାରା ଛୁଆ ଅଛନ୍ତି ବୋଲି ବାଜ ପକ୍ଷୀ ମୁଁ ଦେଖିଲି, ଆରେ ସିଏ କାହିଁକି ଏଠିକି ଆସିଛି, ସେ ଜାଣେ ଛୋଟ ଛୁଆଙ୍କୁ ସେ ଆଟାକ୍ କରିବେ, ସେ ଛୁଆମାନେ ସେ ଲେଖେ ତା ମା ମାନେ ସବୁ ଛୁଆଙ୍କୁ ଘେରିକି ସେ ନେଇ ରହୁଛି, ସେ ଜାଣେ କିନ୍ତୁ ବାଜ ପକ୍ଷୀ ଆସୁଛି ଉଠେଇ ନେଇ ପଳେଇବ, ସେ ସେଇ ବାଟରେ ନଉନୁ ଚିପିକି ମାରିଦେବ ତା ଗୋଡ ଏମିତିକା ତୀକ୍ଷ୍ଣ, ସେ ଯଦି ତୁମେ ଉଠେଇକି ନବ ସେ ଉଠେଇକି ନେଲା ଭିତରେ ଚିପିଦେବ, ସେ ଭାରି ଶିକାରୀ ପକ୍ଷୀ, ଆଉ ସିଏ ତାର ଯେତେବେଳେ ଗୋଡେଇଛି ଇଏ ଯାଇକି ମନ୍ଦିରରେ ନୃସିଂହପୁରଣ ଅଛି ନା ମନ୍ଦିରରେ ସେ ତାର ପରିକ୍ରମା କରିଦେଇଛି, ତିନି ଥର ପରିକ୍ରମା କରିଛି, ପରିକ୍ରମା କରିବା ଭିତରେ ବାଜ ପକ୍ଷୀ ତାକୁ ଧରିଦେଇଛି, ଧରିଦେଲା ପରେ ପକ୍ଷୀଟା ମରିଯାଇଛି, ମରିଗଲେ ସାଙ୍ଗେ ସାଙ୍ଗେ ବୈକୁଣ୍ଠରୁ ବିମାନ ଆସି ଯାଇଛି, କାରଣ ପୁରାଣ ଏ ଜିନିଷଟା ସବୁ କଳ୍ପନା ହେଇଯିବ, ପକ୍ଷୀଟା ମନ୍ଦିରକୁ ପରିକ୍ରମା କରିଦେଲା ମରଣ ସମୟରେ ତା ବୈକୁଣ୍ଠକୁ ପଡୁଛି, କାରଣ ପରିକ୍ରମା କରୁଛି ନା ମନ୍ଦିର ସମୟରେ, ମନ୍ଦିରକୁ ମରଣ ସମୟରେ ପରିକ୍ରମା କରିଦଉଛି। ଆଜି ଏତେ ଭାବ ଛୁଆ 20-30 ବର୍ଷ ଭଗବାନ ପ୍ରଣାମ କରୁଛି, ସେବା କରୁଛି, ତାର ଭକ୍ତି ଥାଉ ନଥାଉ, ତାର ଯେତେ ଦୋଷ ଥାଉ, ମାନେ ଭଗବାନ କଣ ତାର କିଛି ଫଳ ଦେବେ? ତାକୁ ଏଇଟା ଦଣ୍ଡ ଗୁଡା ମିଳିବ, ଶାରୀରିକ ମାନସିକ ଦଣ୍ଡ ଗୁଡା ମିଳିବ। ସେ ଚକ୍ରପାଦଙ୍କର ସେ ଭାରି ଭକ୍ତିର ପୁରା ତାଙ୍କର ସପକ୍ଷ, ସେ କହିବେ ନା ନା ଏଗୁଡା କାଳ କର୍ମର କିଛି ଅଧିକାର ନାହିଁ ଭକ୍ତକୁ ଦଣ୍ଡ ଦେବାର, ଜାଣି ସବୁ ପୁରାଣରୁ ଶ୍ଳୋକ ଦେବେ, ଜନ୍ମ କର୍ମ ବୈଷ୍ଣବାନମ ବିଦ୍ୟତେ। ସେ ଆଉ ଶୁଦ୍ଧ ଅଶୁଦ୍ଧ ଭକ୍ତ କଥା କହୁନାହାନ୍ତି ସେଠି, କାରଣ ଅଭାଚ୍ୟ ସବୁ ଭକ୍ତି ଠାକୁର ସମସ୍ତେ ପ୍ରାରବ୍ଧ ଉପରେ ସବୁ ବିସ୍କୃତ ଅନର୍ଥ ସବୁ କହିଛନ୍ତି, ସିଏ କେତେବେଳେ କହିବେନି? ସିଏ କହିବେ ନା ଏଟା ଅପରାଧର ଫଳ। ସେ କହିବେ ଭକ୍ତର ଯୋଉ ଦଣ୍ଡ ଗୁଡାକ ସର ଯୋଉ ଦଣ୍ଡ ଆସୁଛି ଯାହା ଆସୁଛି ତାକୁ ପାପର ଫଳ ବୋଲି ଧରାଯିବ ନାହିଁ। ଯଦି ପାପର ଫଳ ବୋଲି ଧରାଯିବ ତାହେଲେ ଏତେ ଦିନ ମହାପ୍ରସାଦ ସେବନ, ତୁଳସୀ ମାଳ ଧାରଣ, ତିଳକ ଧାରଣ, ହରିନାମ, ଏଟା ଦେବଦୁର୍ଲଭ ଜିନିଷ। ଭଗବାନଙ୍କ ଚରଣ କମଳରେ ଗୋଟେ ପଡିକି ସିଏ ରହୁଛି, ତାର ଭକ୍ତି ଥାଉ ନଥାଉ ମୁଣ୍ଡ ଗୋଟେ ମାରୁଛି, ଏଟା ସବୁ ବେକାର ହେଇଯିବ ନା? ଏଗୁଡା ସବୁ ଅପରାଧର ଫଳ ବୋଲି ସେ କହୁଛନ୍ତି। ସେବା ଅପରାଧର ଫଳ ହେଇପାରେ, ବୈଷ୍ଣବ ଅପରାଧର ଫଳ ହେଇପାରେ, ନାମ ଅପରାଧର ଫଳ, ଏଟା ଅପରାଧ ହୋଇ ଯୋଗୁଁ ଭଗବାନ ତାଙ୍କୁ ଦଣ୍ଡ ଦଉଛନ୍ତି ଆଉ ଭଗବାନ ଶୋଧନ କରିଦଉଛନ୍ତି ଆଉ, କିନ୍ତୁ ଏଗୁଡାକ ଅପରାଧର ଫଳ ହବ ଧରିଆ ନା ଧରିଲେ ଭଲ ଭଗବାନ। ଏଟା ଶରୀର ଧର୍ମଟା, ଶରୀରର ଧର୍ମଟା ହଉଛି ଏଇଟା କଣ ହବ, ଜନ୍ମ ଆସିବ, ମୃତ୍ୟୁ ହବ, ବୁଢା ହବା, ରୋଗ ହବ, ଆଉ ଭକ୍ତ ହବ ସେଥିରେ କିଛି ସମ୍ପର୍କ ନାହିଁ, କିଛି ନାହିଁ। ଯେ ସୁସ୍ଥରେ ମଦ ମାଂସ ଖାଇକି ଯିଏ ତାର ମରିଗଲା ତା ମାନେ କଣ ସେ ସ୍ୱର୍ଗକୁ ପଳେଇଗଲା ନା ବୈକୁଣ୍ଠକୁ ପଳେଇଗଲା? ସ୍ୱର୍ଗରେ ସୁସ୍ଥରେ ମଣିଷ ଗୋଟେ ଭଲ ମଣିଷଟା ଅଛି, ତାର ରୋଗ ଭୋଗ ହେଇନି, କିନ୍ତୁ ମଦ ମାଂସ ଖାଉଛି ପାପିଟା ଭଲ ନାମ କରୁନି, ତା ମାନେ କଣ ତାର ଭଲରେ ମରଣ ହେଇଗଲା ବୋଲି କଣ ତାକୁ କହିଦେବେ କି ସେ? ସେଟା ତ ନାହିଁ, ଏଇ କଥାରେ ପଡିଥିଲା। କର୍ମଫଳଟାକୁ ସାଧାରଣ ଲୋକ ବୁଝିପାରିବେନି, ଭକ୍ତଟା ବୁଝିପାରେ, ସେଥିପାଇଁ ସେ କର୍ମଟାକୁ ସବୁବେଳେ ଶୁଦ୍ଧ କରିବା ପାଇଁ ଭଗବାନଙ୍କର ଭଗବତ ନିମିତ୍ତ କର୍ମ କରିବ, ଶ୍ରବଣ କୀର୍ତ୍ତନ କରିବ, ଶରଣାଗତ ହବ, ସବୁ ସିଏ ତାର ଜାଣିଛି ନା ଗୋଟେ ମୁଁ ଗୋଟେ ପଡିଯାଇଛି କର୍ମବନ୍ଧନରେ। ତେଣୁ ପୂର୍ବ ଶ୍ଳୋକରେ ଯୋଉ କହିଲେ ବ୍ରହ୍ମଣା ଦେହା କର୍ମଣି ସଂଗସ୍ତ କରିଦେଇ ଲିପେତନ ପାପିନ ପଦ୍ମପତନ ମୀମାଂସା, ଭଗବତ କର୍ମ ଯିଏ କରିବ ସେ ପାପ ପୁଣ୍ୟରେ ଭାଗି ହବ ନାହିଁ। ଅର୍ଜୁନ ଯୁକ୍ତି କରିବ ପାପ ପୁଣ୍ୟରେ ତ ଭାଗି ହେବେନି, ମୋର ମୁକ୍ତି ହବ କି, ସଂସାରରୁ ଉଦ୍ଧାର ହବ କି? ଜଣେ ଯିଏ ଭଗବାନଙ୍କ ପାଇଁ କର୍ମ କରୁଛି ସଂସାର କଣ ସେ ଲେଖିଲେନି ନାରଦ ମୁନି ପ୍ରଥମ ସ୍କନ୍ଦରେ ଲେଖିଲେ? ଆଜି କେହି ସୁନ୍ଦର ଭାବରେ କଣ ତୁ ଗୀତ ଗାଉଛୁ, ବଡ ସଙ୍ଗୀତ ଯୋଉଠି ବସିଛି ଖାଲି ଭଜନ ଗାଇ ପକଉଛୁ, ଆଉ ସେ ନାରଦ ମୁନି ସେ କହୁଛନ୍ତି ଯଦି ଭଗବତ କର୍ମ ଡାକି କରୁଛି ସେଥିରେ ଦୋଷ କିଛି ରହିଛି, ସେଥିରେ କ୍ଷତି ବି କଣ ଅଛି? ଯଦି କମ୍ପ୍ଲିଟ ନ କରିପାରିଲା କ୍ଷତି ବି ନାହିଁ। ଯଦି କେହି ସଂସାର କର୍ମଟାକୁ ଭଲ ଭାବରେ କରିଛି, ପୁଣ୍ୟାଦି ଭଲ ଭାବରେ କରିକି ବି ତାର ଲାଭ ବି କଣ ଅଛି? ତୁମେ ଭଲ ଭାବରେ ତୁମର ପିଲାକୁ ପୋଷିପାରିଲ, ପିଲା ମନା ନାହିଁ, ପିଲାକୁ ପୋଷ, ସ୍ତ୍ରୀକୁ ପୋଷ, ଛୁଆକୁ ପୋଷ, କିନ୍ତୁ ତୁମେ ଏଟା କଲା ପରେ ତୁମ ଲାଭଟା ବି କଣ ଅଛି କୁହ? ସେଥିରେ ଯଦି ତୁମକୁ ଶାନ୍ତି ମିଳିଯିବ ଉଦ୍ଧାର ହେଇଯିବ ତା ବି ମାନେ ନାହିଁ। ଆଜି ଭକ୍ତି କି କିଏ କରିକି ଯିଏ କମ୍ପ୍ଲିଟ ବି କରିପାରୁନି ତାର ଅଭଦ୍ରତା ବି କଣ ଅଛି? କିଛି କ୍ଷତି ନାହିଁ, କାରଣ ଏତେ ନଷ୍ଟ ହବାର ନାହିଁ କିଛି। ଯେମିତି ତୁମେ ପଇସାଟା ବ୍ୟାଙ୍କରେ 10,000 ରଖିଛ, ତାପରେ ଆଉ ରଖିପାରିଲ ନା, 10,000 କଣ ତୁମେ ରଖିପାରିଲ 10,000 କୁଆଡେ ପଳେଇଯିବ କି? ସେଟା ତୁମ ଆକାଉଣ୍ଟ ରହିଲା, ତୁମ ମରିଗଲା ପରେ ତୁମ ପିଲା ବି ପାଇବ ସେଟାକୁ ଦେଖେଇଦେଲେ, ଆଉ ଡେଥ ସାର୍ଟିଫିକେଟ ଦେଖେଇଦେଲେ, ଡିପୋଜିଟ କରିଛ ସେଟା। ଭଗବାନଙ୍କର ଯୋଉ ଭକ୍ତିଟା ସେଟା କେବେ ନଷ୍ଟ ହବନି। କେହି ସୁନ୍ଦର ଭାବରେ କର୍ମ ସଂସାର କର୍ମ କରିଦେଲେ ବି କଣଟା ହବ, ତାର କଣଟା ଲାଭ ହବ? ଏଥିରେ କିଛି ଲାଭ ବି ନାହିଁ, ଏଥିରେ କିଛି କ୍ଷତି ବି ନାହିଁ। ସଂସାର କର୍ମ ଭଲ ଭାବରେ କଲେ ବି କିଛି ଲାଭ ନାହିଁ, ଭକ୍ତି କର୍ମ ଭଲ ଭାବରେ ନ କରିପାରିଲେ ବି କିଛି କ୍ଷତି ନାହିଁ, କାରଣ ଯେତିକି ପରସେଣ୍ଟ କରିବ ସେତିକି ପରସେଣ୍ଟ ତୁମେ ପାରିବ, ଏଥିରେ ଲସ୍ ନାହିଁ, ବିଜନେସରେ କିଛି ଲସ୍ ନାହିଁ। ଏଇଠି ଭଗବାନ ସେ କଥା କହୁଛନ୍ତି 11 ଶ୍ଳୋକରେ, ଅର୍ଜୁନ ଯୁକ୍ତି କରିବ ମୁଁ ତ ଯୁଦ୍ଧ କରିବି, ପାପ ମତେ ଧରିବନି, ପୁଣ୍ୟ ମତେ ଧରିବନି, ଠିକ ଅଛି ମୁକ୍ତି ହେବି ନା? କାଇନ ସା ବୁଦ୍ଧ୍ୟା କେବଳରିନ୍ଦ୍ରିୟରପି ଯୋଗିନମ କର୍ମ କରୁବନ୍ତି ସଙ୍ଗମ ତ୍ୟକ୍ତା ସଙ୍ଗମ ତ୍ୟକ୍ତାତ୍ମ ଶୁଦ୍ଧୟେ। ସଙ୍ଗ ବା ଆସକ୍ତି ତ୍ୟାଗ କରି ଯୋଗୀମାନେ କେବଳ ବିଶୁଦ୍ଧିକରଣ ନିମିତ୍ତ ଶରୀର ମନ ବୁଦ୍ଧି ଏପରିକି ଇନ୍ଦ୍ରିୟମାନଙ୍କ ସାହାଯ୍ୟରେ କର୍ମ କର। ସେ କର୍ମଟା ଭଗବତ କର୍ମ ଗୁଡାକ ଏଟା ଏପଟ ସେପଟ ହେଇକି ମନ ଗୁଡାକ କଲେ ସେବା ଗୁଡାକ ଏଟା ହବନି ନା? ଯୋଉ ଆତ୍ମଶୁଦ୍ଧିଟା କେମିତି ହବ? ତୋର ଗୋଟେ କର୍ତ୍ତବ୍ୟ ଜ୍ଞାନ ତ ଆଜିକାଲି ଆଜିକାଲି ବି ରହୁନି। ସେମିତି ହେଲେ ଭଗବାନଙ୍କ ସେବା ହବନି। ଭଗବାନଙ୍କ ସେବାଟା ତୁମ କାୟିକ ବାଚିକ ମାନସିକ ସବୁ ଜିନିଷଟା ଲାଗିବ ସେଠି। ଆଉ ତୁମର ଗୋଟେ ଟାଇମ ତୁମେ ଗୋଟେ ମୋର ଏଟା କରିବାର ଅଛି, ଏ ଜିନିଷଟା ମତେ ଟାଇମରେ କରିବାର ଅଛି, ଏଟା ଏମିତି କରିବାର ଅଛି। ତୁମେ ତାକୁ ତୁମେ ଗୋଟେ କେୟାରଲେସରେ ସବୁ ଡିଲିଂସ କରୁଛ। ତୁମର ଭଗବାନଙ୍କର ଆରତୀ ହେତୁ ତୁମେ ଆସୁନଥିବ, ସେ ଗୁରୁ ପୂଜା ଅଧା ଆରମ୍ଭ ହେଇଥିବ, ତୁମେ ଏଇ ଯୋଉଟା କରୁଛ କେୟାରଲେସ ନେଚର, ତୁମେ ସେଟାକୁ ଆଉ ଗୁରୁତ୍ୱ ଦଉନ। ଗୋଟେ ଖାଲି ଅଫିସିଆଲି ମେଣ୍ଟେନ୍ କରୁଛ କି ଭଗବାନ ଖୋଲିଲେ ମୁଁ ଯିବି ଏଠି, ମୋର ଅଲଗା ଗୋଟେ କଣ କାମ ଅଛି, ଅଲଗା ଯେ ସେବାରେ ରହିଛି ରହିଛି। ତୁମେ ଯଦି ଏଇଟା ଏଇଥିରୁ ଭଗବାନ ଜାଣିଦଉଛନ୍ତି ନା, ପ୍ରଭୁ ଜାଣିଦଉଛନ୍ତି, ପ୍ରଭୁ ପରମାତ୍ମା ରୂପରେ ଅଛନ୍ତି, ଇଏ କେଉଁ ଜିନିଷ ଉପରେ ଗୋଟେ ଗୁରୁତ୍ୱ ଦଉଛି ସବୁ ଜିନିଷରେ, ହରିକଥା ଶ୍ରବଣ କୀର୍ତ୍ତନ ସେବା ଯାହା ସବୁ ଆମର ରହିଛି, ଯୋଉଟା ତୁମକୁ ଇମ୍ପୋର୍ଟାନ୍ସ ଲାଗୁନି, ସେ ରେଜଲ୍ଟ ତୁମେ କେମିତି କୃଷ୍ଣଙ୍କ ଉପରେ ପାଇବା ପାଇଁ ଚାହୁଁଛ? କୃଷ୍ଣ କଣ ଅଫିସର ହେଇଛନ୍ତି, ସେ ତମ ହୃଦୟ ଭିତରେ ଅଛନ୍ତି, ଜାଣିଦେବେ ଏଟା ମତେ ଭଲ ପାଉନି, ଗୋଟେ ଭଲ ପାଉନି। ବଜାର ଘାଟକୁ ଗଲାବେଳକୁ ଗାଡି ଦେଖିବ ଗାଡିରେ ଫୁର୍ତ୍ତି ହେଇଯାଉଛି, ବଜାର ଘାଟ ଗଲା ଗାଡି ମାରିକି ତୁମେ ଚାଲିଲାଉଛ, ମନ୍ଦିର ଗଲେ ଢଳି ଢଳି ଦେଖିବ ଯିଏ ବୁଢା, ତାପରେ ଠେଲି ଠେଲିଆ ଛେଳିକି ସେ କଣ ସେ ଯେମିତି ଟାଣିକି ନିଅନ୍ତି ମାରିବା ପାଇଁ ତାଙ୍କ ବେକରେ, ମନ୍ଦିର ଯେତେବେଳେ ଆସୁଥିବ ଦେଖିବ ତୁମେ ତ ବଡ କଷ୍ଟ ତାଙ୍କୁ, କାରଣ ତୁମର ଗୋଟେ ଭଗବାନ ଜାଣି ଦଉଛନ୍ତି ଗୋଟେ ସ୍ନେହ ନାହିଁ ରେ। ଭକ୍ତି ତୁମେ ଜପଟା କରିଦିଅ ପ୍ରସାଦ କରିଦିଅ କେତେ ବଡ କଥା କୁହ, ସେଗୁଡା କହିଲେ କଣଟା ହବ? ଭିତରେ ସେ ରହିଛନ୍ତି ନା ହୃଦୟ ଭିତରେ, ସେ ଦେଖିବ ଏଇଟା କଣଟା, ଏଇଟା ଏଟା ଗୋଟେ କିଛି ନାହିଁ ମୋ ପ୍ରତି, ଏଇଟା ବର୍ତ୍ତମାନ ହଉଛି ନା ଆଉ କଣ, ହେଲେ ଅଫିସିଆଲ ଗୋଟେ ଆସିବା କଥା, ହଁ ପ୍ରଣାମ କରିଦେଲେ ଚାଲିଲା ଏଣୁ ତେଣୁ। ଭଗବାନ କହିବାରେ କଣ ଏଗୁଡାଙ୍କର କିଛି ନାହିଁ, ମତେ ଗୋଟେ ପଚରା ଉଚରା ନାହିଁ କିଛି ନାହିଁ, ସେ ଜାଣିଦଉଛନ୍ତି ନା। ଆଉ ଏଇଠି କଣ ଲେଖିଲେ କଣ, କାଇନା ମନସା ବୁଦ୍ଧା କେବଳ ଇନ୍ଦ୍ରିୟ, ଯୋଉ ଯୋଗୀ ମୁକ୍ତି ପ୍ରାପ୍ତ ହୁଅନ୍ତି କର୍ମଯୋଗୀ ମାନେ ସବୁ ପୁରା ଲଗାନ୍ତି କାୟରେ ମନରେ ବୁଦ୍ଧି ଲେଖିଲେ, ଆଉ ଇନ୍ଦ୍ରିୟ ଯୋଗୀନାମ କର୍ମ କରନ୍ତି ସଙ୍ଗତ୍ୟକ୍ତାତ୍ମ ଶୁଦ୍ଧ, ଆସକ୍ତି ଛାଡିକି ଆତ୍ମଶୁଦ୍ଧି ପାଇଁ ଯୋଉ କର୍ମ କରି ସେଥିରେ ସବୁ ଲାଗିବ, ଶରୀର ମନ ବୁଦ୍ଧି ଇନ୍ଦ୍ରିୟ ସବୁଗୁଡା ଲଗେଇକି ତାଙ୍କର ସେବାଟା କରିବ। କେମିତି ସେଟା ତୁମେ ଯେଉଁ ଜିନିଷରେ ଯେଉଁଥିରେ ତୁମେ ଫଳ ପାଇବା ପାଇଁ ଚାହୁଁଛ, ଯେଉଁ ବସ୍ତୁରେ ତୁମେ ଫଳ ପାଇବା ପାଇଁ ଚାହୁଁଛ, ଯେମିତି ଦେଖୁନାହାନ୍ତି ଏଇ ଚାଷୀ ଗୁଡାକ ଚାଷ କରୁଛନ୍ତି, ଏଇ ଯୋଉ ଖରା ମାନେ କି ଖରା ଏ ବର୍ତ୍ତମାନ, ଏଇ ଖରା ବର୍ତ୍ତମାନ ଏଇ ଖରା ଗୁଡାକର ମାଛ ମରନ୍ତି, ଇଏ ଦେବେ ବର୍ତ୍ତମାନ ଧାନ ରୁଆ ହେଇନି, ସେଥିରେ ଦେଖ ଚାଷୀ କେତିକି ପରିଶ୍ରମ ସେ କରୁଛନ୍ତି, ପଇସାଟାକୁ ତୁମେ ବଡ ବୋଲି ହବନି, ତାଙ୍କର ଯୋଉ ଡିଟର୍ମିନେସନଟା ରହିଛି ମୁଁ ଦେଖୁଛି, କୁଆଡେ ଆସିକି ସେ ତାଙ୍କର ସେ ପାଣି ପିଉଛନ୍ତି କି ଝାଳ ପିଉଛନ୍ତି ଜାଣିପାରିବେ, ଏତେ ତାଙ୍କ କଷ୍ଟ, କିନ୍ତୁ ସେ କରୁଛନ୍ତି ନା। ଆଉ ଗୋଟେ ସାଧାରଣ ଲୋକଙ୍କ କତିରୁ ଶିକ୍ଷା ଦରକାର, ଖାଲି ସବୁଟାକୁ ପଇସା ଉପରେ ପଇସା ଦେଲେ ତୁମେ ସେ କାମଟା କରିବ କି? ମୁଁ ତୁମକୁ ପଇସାଟା ଦେବି, ତୁମେ ଏତିକି କାମ ନିଅ, ତୁମେ ଚାଷ କର, କରିବେ କି? ସେ ତୁମେ ଚାଷ କରୁଥିବା ଲୋକ ସବୁବେଳେ ସପୋର୍ଟ କର, ଚାଷୀକୁ କେତେ ବାର୍ଗେନିଂ କରେ, ଅଫିସର ମୁଁ ତତେ ଠକିକି ଆଣୁଛ ଆଣ, ଆମେ କହିବୁ ନା ଟିକେ ଆଣ ବୋଲି, ଆଣିଲେ ବି ତୋର ଦୋଷ ନାହିଁ, ସେ ତ ବସିକି ଥଣ୍ଡାରେ ଆଣୁ କମାଉଛନ୍ତି ନା, ତମେ ଯେତିକି ଦଉଛନ୍ତି ଗଭର୍ଣ୍ଣମେଣ୍ଟ ତାଙ୍କୁ ବହୁତ ଦିଆ ହଉଛି, ଚାଷୀର ମୂଲ୍ୟ କେହି ଦେଇପାରିବେନି, କାରଣ ଚାଷ ନ ରହିଲେ ତ ତମେ ଚାଷ ନଥିଲେ ବାସ ବି ରହିବନି, ଖାଇବ କଣ ତୁମେ, ତୋର କଣ ଏୟାରଟେଲ ବାଲା ବା ଏୟାରଟେଲ ବାଲା କି ଫୋନ କରିବ କୋଉଠୁ, ତମେ ଅର୍ଣ୍ଣ ଖାଇନେ ତ ଫୋନ କରିବ, ତମେ ଏୟାରଟେଲ ଯୋଉ କମ୍ପାନୀ ବସେଇଛି କଣ ପବନକୁ ବିକିକି ଯୋଉ ପଇସା ନଉଛି, ଖାନାଟା ଯୋଗୁଁ ତ ଚାଲିଛି ସବୁ, ତୁମେ କଣ ଏୟାରଟେଲ ସିମ୍ ମୋବାଇଲଟା କାମ କରିବ, ତମ ଚାଉଳ ଡାଲି ଗୁଡା ନହେଲେ କେମିତି ହବ, ତୁମେ ତ ଖାଇବାକୁ ପାଇବନି, ବର୍ତ୍ତମାନ ଯୋଉ ଅବସ୍ଥା ହେଲାଣି, ଆଗରୁ ସବୁ ଦେଖୁନା ଏଇ ଏରିଆ ମୁଗ ଚାଷ ହଉଥିଲା, ଯୁଆଡେ ଦେଖ ସବୁବେଳେ ମୁଗ ଚାଷ, ବର୍ତ୍ତମାନ ବଜାର ଲୋକ ମୁଗ କରୁନାହାନ୍ତି, କିଏ ବିରି କରୁନାହାନ୍ତି, ଛୋଟ ପିଲାବେଳେ ଆମେ ଘରେ ଦେଖୁଛୁ 20 ବସ୍ତା 25 ବସ୍ତା ମୁଗ ବିରି ସବୁ ଗଦା ହୁଏ, ବର୍ତ୍ତମାନ ସେ ସକାଳୁ ଉଠି ଦୌଡ଼ୁଥିବେ ବ୍ୟାଗ ଧରିକି, ଏଇ ତେଲରେ ଡାଲି 250 ସେଥିରେ ଡାଲି ଯେତେବେଳେ ଦୋକାନୀ ମାଗୁଛ, ତୁମେ କ୍ୱେଶ୍ଚନ କରିବା ଦରକାର ନିଜକୁ, ଏ ଡାଲିଟା ଆସୁଛି କୋଉଠି, ଆମର ଜଣେ ଗୁରୁ ଭାଇ ଅଛନ୍ତି ସେ ଯୋଉ ଆମର ବ୍ରଜେନ୍ଦ୍ର ପ୍ରଭୁ ବୁଲି ବାଲିରେ, ସେ ତାକୁ ଚାଷକୁ ଭଲ ପାଏ, ଧନୀ ବହୁତ ଧନୀ, ସେ ଚାଷକୁ ଭଲ ପାଏ, ସେ କହିବ ବାର୍ଗେନିଂ କେବେ ଚାଷୀ ସାଙ୍ଗରେ କରିବନି, ଯୋଉ ଚାଷୀ ଯେତେ ପଇସା ପରିବା କହିବ ପକେଇଦବ, କାହିଁ ପେଟ୍ରୋଲ ପୋଡ଼ି ଦଉଛେ, ସେ ଏତେ ଖଟିକି ଗୋଟେ ବିକୁଛି, ସେ 10 ଟଙ୍କାକୁ 15 ଟଙ୍କାକୁ ତ ଦେଇଦିଅ, ଚାଷୀକି ବାର୍ଗେନିଂ କରନି, ଯିଏ ଠକିକି ନେଇ ପଡ଼ୁଛନ୍ତି ଲକ୍ଷ ଲକ୍ଷ, ତା କତିରୁ ତୁମେ ଗୋଟେ ପଇସା ଆଣିପାରୁନ, ଦେଖୁନ ଲୋକ ଆସିକି ବାର୍ଗେନିଂ କରିବେ ସେଇଠି, ସେ ଅଫିସର ଯୋଉମାନେ ଯୋଉ ବଡ ବଡ କରପ୍ଟେଡ୍ ପର୍ସନ ଲକ୍ଷ ଲକ୍ଷ ଟଙ୍କା ରଖୁଛନ୍ତି, ପାର୍କିଂ ପଇସା ଦେବେ 100 ଟଙ୍କା, ପରିବା କିଣିବା ପାଇଁ ଗଲେ ପାର୍କିଂ ପଇସା କେତେ ଦେବେ ଭୁବନେଶ୍ୱରରେ ଚାଳିଶ ପଚାଶ ଟଙ୍କା ଦେବେ, ପାର୍କିଂ ଗାଡିଟା ରକ୍ଷା ନାହିଁ ପଇସା ଦେବେ, କିନ୍ତୁ ସେ ତାକୁ ତା ଝାଳ ବୋହିଦେବେ ବାଇଗଣ କେତେ, ସେ ପୋଟଳ କେତେ, ଏଠୁ ଦୌଡ଼ୁଥିବେ ସେଠି କି ସେଠି ଦୌଡ଼ୁଥିବେ, ଦି ଟଙ୍କା ପାଞ୍ଚ ଟଙ୍କା ନେଲେ କଣ ଗୋଟେ ଦି ଟଙ୍କା ନେଇଥିବ ନେଉଛ, ତୁ ଏତେ ପଇସା ଦେଇ ଦଉଛ, ଦେଇଦିଅ ଦି ଟଙ୍କା ଚାଷୀ ଖାଇବ କଣ? ମୁଁ ତ ଖାଲି ଏମାନେ ଦେଖିକି ସେ ବର୍ତ୍ତମାନ ଚିନ୍ତା କରୁଛି, ପ୍ରଭୁବାଦଙ୍କ କଥାଟା ମତେ ମୁଣ୍ଡ ଆସୁଛି ନା, ପ୍ରଭୁବାଦ ନଟବୋଲ୍ଟ ଖାଇବ, ଖାଇବ କଣ ତୁ ମତେ କୁହ? କେହି ପ୍ରଡକ୍ସନ କରିବା ପାଇଁ ଚାହୁଁନୁ, ଖାଲି ଆମେ ଅଫିସର ମୁଁ ଆରାମସେ ରହିବୁ, କୋଉଠୁ ମାଗି ଆଣିବୁ, କିରେ ମାଗି ଆଣି ଖାଇବ କଣ? ପଇସା ତମକୁ ଯିଏ ଦେବ ସେ ସବୁ କାଗଜ ଗୁଡା ଖାଇବେ କି? ତାଙ୍କ ତୁ ଶିଖ କେତେ ପରିଶ୍ରମ ସେ ଲୋକଟା, ସେ ପାଣି ଆଜି ସେ ବାପ ପୁଅ ଦି ଜଣ ପାଣି ବୋହୁଥିଲେ, ମୁଁ ଦେଖେ ଉପରେ ଦେଖୁଛି ବାପ ଯୁବକ ପୁଅ ସେ ପାଣି ବୋହୁଛନ୍ତି, ଦି ଏକର ଜମି ତାଙ୍କ ସହିତ ଧାନ କରିଲେ ତାଙ୍କ ଚଳିବେ, ସେ ଚିନ୍ତା କରିବା କଷ୍ଟ ଛାଡ଼ିଦବା, ଖାଇବ କଣ ତୁମେ? ସବୁବେଳେ କର୍ମୀ ଲୋକଙ୍କୁ ଆମେ ଗୋଟେ ଛୁଆ ଖଟୁଛନ୍ତି ଖଟୁଛନ୍ତି, ସେଇଟା କଣ? ଆମେ ସବୁ ଚାଲାକା, ଆମେ ଭୋଜନ କରୁଛୁ, ଆମେ ଖାଲି ପଇସା ମାଗି ଆଣି ଖାଇବି, ମୋଟ ମନ ଆରମ୍ଭ ରହିବି, ବାପା ଇଏ ପାଠ ପଢ଼ନି, ଇଏ ପାଠ ବାପା କିଛି କାମ ଦେବନି, ତୁମେ ତାଙ୍କ କତିରୁ ଶିଖ, ଏଇଟା କେତେ କର୍ମଠ ଲୋକ, ତାଙ୍କ କର୍ମ ତାଙ୍କୁ ଦେଖୁ ନା, ସେମାନେ କେତେ ପରିଶ୍ରମ କରୁଛନ୍ତି, ସେଇ ତଳା ପକେଇଲା ବେଳେ ବୁଢା ଦେଖୁନାହାନ୍ତି କେମିତି ପାଣି ବୋହି ବୋହି ସେଠୁ ବୋହିକି ମୁଁ ଆଣିକି ଛିଞ୍ଚୁଥାଏ, ଯେମିତି ସେ ବଞ୍ଚି କାମ କରୁଛି, ଆରେ ସିଏ ସବୁ ଧାନ ଖାଇବନି, ସେ ଧାନଟା ଆଜି ବିକିବ, ମୁଁ ସବୁବେଳେ କହିଲି ଚାଷୀ ହଉଛି ମାଲିକ, ଆଉ ସବୁ ତାର ଚାକର, ତୁମେ ସବୁ ଚାକର, ଯେତେ ଅଫିସର ହେଇଛ ତୁମ ଦେଶର, ଯେ ପ୍ରଧାନମନ୍ତ୍ରୀ ତୁମେ ଚାକର, କାରଣ ସିଏ ସେ ମାଲିକ, ସେ ଆଜି କରୁଛୁ ବୋଲି ତୁମେ ଗଣ୍ଡେ ଖାଉଛ, ନା ତୁମେ ଖାଇବାକୁ ପାଇବନି? ଭଗବାନ ଚାଷ ଶିଖିଛନ୍ତି, ଗାଈ ରଖିବା ଶିଖିଛନ୍ତି, ଭଗବାନ ଆଉ କିଛି ଶିଖିନାହାନ୍ତି, ଭଗବାନ କେବେ ଫ୍ୟାକ୍ଟ୍ରି ଶିଖିନାହାନ୍ତି, ବୃନ୍ଦାବନରେ କିଛି ନଥିଲା, ଅଯୋଧ୍ୟାରେ କିଛି ନଥିଲା, କୌଣସି ଫ୍ୟାକ୍ଟ୍ରି ନଥିଲା, ଯୋଉ ମାଣ ଫାଣ ଆଗରୁ ଯୋଉ ଯୁଦ୍ଧ ହଉଥିଲା, କଣ କହି ଯୁଦ୍ଧ ହଉଥିଲା ମତେ କହିଲ? ତୁମର ଆଟମ ବମ୍ ଫ୍ୟାକ୍ଟ୍ରି କରିକି ସେଗୁଡାକ ପୁଣି ପାଞ୍ଚ ବର୍ଷ ଦି ବର୍ଷ ହେଇଗଲା ପରେ ତାକୁ ପୁଣି ନଷ୍ଟ କରିବା ପାଇଁ ପ୍ରକୃତିକୁ ନଷ୍ଟ କରିଦଉଛନ୍ତି, ଏଇଟା ତିଆରି କଲେ ନଷ୍ଟ କଲେ ପ୍ରକୃତିକି, ପୁଣି ତାକୁ ପାଞ୍ଚ ବର୍ଷ ଭିତରେ ତାକୁ ଯଦି ନ ଫୁଟେଇବେ, ସେ ନିଗିଡ଼ି ମନ୍ଦିର ଆମ ପାଖରେ ସେଟା ଗୋଟେ ଅଛି କଣ ବାଟାଲିୟନ ପାହାଡ ଭିତରେ, ଖାଲି ଠୋ ଠୋ ଗୋଟେ ଗୋଟେ ଦିନ ଫୁଟୁଥିବ, ସେଠି ଜଣେ ପ୍ରଭୁ ଅଛି ଚାକିରି କରିଛି, ମୁଁ ପଚାରିବି ଏଇଟା କାଇଁ ଫୁଟୁଛି କାହିଁକି ଗୋଟେ ବାଣ ଗୁଡା, କହ ଆଜ୍ଞା ଗୁଡା ତା ଏକ୍ସପାୟାର୍ଡ ଡେଟ୍ ଚାଲିଗଲା, କୋଟି କୋଟି ଟଙ୍କା ଖର୍ଚ୍ଚରେ ତିଆରି କରିବେ ବମ୍, ପ୍ରକୃତିକୁ ନଷ୍ଟ କରିବେ, ପୁଣି ତାକୁ ନଷ୍ଟ କରି ପ୍ରକୃତି ପୁଣି ଖରାପ କରିବେ, ଏ ହେଲା ବିଜ୍ଞାନ, ଏ ହେଲା ବିଜ୍ଞାନ। ଏଇ ଦେଖୁନାହାନ୍ତି ରୁଷିଆ ସେ ୟୁକ୍ରେନ ଯାଇକି ଯୁଦ୍ଧ ଧ୍ୱଂସ ଅଭିମୁଖୀ, ଆଗରୁ କଣ ଆଗରୁ ସେ ତିଆରି କରନ୍ତି କଣ ସେଟା ତୀର, ଆ ତୀରଟା ତାଙ୍କ ଲୁହାରୁ ସେ ଲୁହାରୁ ତିଆରି କରୁଥିଲେ ନା, ସେ କାଠ ଯୋଉ କଣ ବାଉଁଶ କାଠ ଅଗରେ ଖଣ୍ଡେ ଏଡ଼ି ଖଣ୍ଡେ ଲୁହା ଲାଗୁଥିଲେ, ତାକୁ ପଚେଇଦେବେ ନହେଲେ ଗଦା ଯୁଦ୍ଧ ପଲ୍ୟୁସନ କିଛି ହବାର ନାହିଁ, ମାଡ଼ ପିଟିରେ ପଲ୍ୟୁସନ ନାହିଁ, ମରିବାର ହିଁ ପଲ୍ୟୁସନ ନାହିଁ, କେଉଁଥିରେ ପଲ୍ୟୁସନ ନାହିଁ, ଶଗଡ଼ ଘାଟରେ ପଲ୍ୟୁସନ ନଥିଲା, ଏଇ ଯୋଉ ଗୋବର ଘସି ଜଳା ହଉଥିଲା ପଲ୍ୟୁସନ ନଥିଲା, ତୁମେ ଯାହା କରୁଛ ବର୍ତ୍ତମାନ ବିଜ୍ଞାନରେ, ତୁମେ ଗୋଟେ ମଣିଷ ଗୁଡା ତୁମେ ବିଷ ହେଇଯିବ, ତୁମେ ତୋ ଦେହ ବିଷ, ତୁମ ଚେତନା ବିଷ, ତୁମ ଠାକୁର କଣ ଡାକିବ କି? ମତେ ଲାଗୁନି ତୁମେ କେହି ଭଜନ କରିବା ଆଉ ଛାଡ଼ିଦିଅ, ତୁମେ ମଣିଷ ବି ହେଇପାରିବନି ବର୍ତ୍ତମାନ, ଯୋଉ ବର୍ତ୍ତମାନ ଯୋଉ ଚେତନା ହେଲାଣି ଗୋଟେ ମଣିଷ ବୋଲି କାହାକୁ କହିବାକୁ ବର୍ତ୍ତମାନ ଡର ଲାଗିବ, ଆଚରଣ ଏମିତି ବଦଳି ଯିବ, କାରଣ ସବୁ ତ ବିଷାକ୍ତ ହେଇଗଲା, ପରିବେଶକୁ ନଷ୍ଟ ହେଇଗଲା, ତୁମେ ତ ସେଇ ଜିନିଷ ଗୁଡାକ ଗ୍ରହଣ କରୁଛ ଖାଉଛ, ସେ ତାର ରହିଛ ହବନି, ଶିକ୍ଷା ଦରକାର, ବିଶେଷ କରି ଚାଷୀ କତିରୁ ଶିକ୍ଷା ଦରକାର, କାରଣ ସମସ୍ତେ କିଛି ଟେକ୍ନୋଲୋଜିରେ କଲେ ବି ଚାଷୀର କେତେଟା ଜିନିଷ ରହିଛି ଯୋଉଟାକୁ ସେ ପର୍ସନାଲି କରିବାକୁ ପଡିବ, କିଛି କରିବାକୁ ପଡିବ ପର୍ସନାଲି, ସେ ଖାଲି ଏମିତି ହେଇପାରିବ, ଏଗୁଡା ଆଜିକାଲି ଆସୁଛି ଯୋଉ ଟ୍ରାକ୍ଟର ଫ୍ରାକ୍ଟର ମେସିନ ଧାନ କଟା ଆସିଲାଣି, ଧାନ ରୁଆ ମେସିନ ବି ସବୁ ଆସିଲାଣି, ଏଇଟା ଆସିଲାଣି, ଏଇଟା କରିଦବ ପୋଟଳ ରହିବ, ପୋଟଳ କୋଉ ମେସିନ ତିଆରି କରିବ, ଆଳୁ ମେସିନ କିଏ ତିଆରି କରିବ, ହଁ ତୁମେ କହିବ ଧାନ ଆମେ ତିଆରି କରିଦେବୁ କର, ତାପରେ ଆଳୁ କୋଉଥିରେ ତିଆରି କରିବ, କୋଉ ମେସିନ ଚାଷ କରିବ ଦେଖିବା, ତାପରେ କ୍ଷୀର କଣ ଖାଇବ, ଏ ଯୋଉ କ୍ଷୀର ଖାଇବା ପାଇଁ ବର୍ତ୍ତମାନ ପାଗଳ, ସକାଳୁ ଉଠିଲା କିଏ କିଏ ଚା ପିଇଲାଣି, କିଏ କଣ କ୍ଷୀରି ସୁଇଟ ଚାଟି ପକଉଛନ୍ତି, କଣ ନା ସୁଇଟ ରାଇସ୍ ନାଁ ଦଉଛନ୍ତି, ସେ ସୁଇଟ ରାଇସ୍ କିରେ, ସୁଇଟ ରାଇସ୍ କ୍ଷୀର କ୍ଷୀର ତ ନାହିଁ, ସୁଇଟ ରାଇସ୍ କଣ କହୁଛୁ, ତାକୁ କ୍ଷୀର କଣ କହୁଛୁ, ଚାଉଳ ଚିନି ପକେଇ ଚିନି ଗୁଡାକ ବି ଖାଉଛ, ଏଇଟା ବିଷ, ସେଇଟା ତ କେମିକାଲ, ଚିନିର ତମ ତ ଆଖୁର ରସ ନାହିଁ, ତାକୁ ଗୁଡାକ ମୁଁ ତାକୁ ଖାଉଛୁ ଭାଇ ଖାଇବା ଦାନ୍ତ ଇଏ ପାଇଁ ମୋର ଛୋଟ ବେଳେ ଅଭ୍ୟାସ ଅଛି, ଆଖୁ ଗୁଡା ଗୋଟେ ଆଖୁର ମିଠା ନାହିଁ, ଯଦି ମୁଁ ସେ ବସିକି ଭାବେ ଆଖୁର ତ ମିଠା ନାହିଁ, ଚିନି କୋଉଠୁ ମିଠା ଲାଗୁଛି, ପଚାରିଲି ଡକ୍ଟର ପଚାରିଲି ଆଜ୍ଞା କଣ ଚିନିଟା କେମିତି କଣ ମିଠା ହଉଛି, କହିଲା ହେ ଗୋଟେ ବିଷ, ଆପଣ କହିଲେ ଚିନିଟା ଯଦି ଥରେ ଦେଖିବ ସେ ଫ୍ୟାକ୍ଟରୀରେ ବିଷ, ସେଟା ଡାଇରେକ୍ଟ ଲେଖିଦେଉଛନ୍ତି, ଆଉ ତୁମେ ଖାଅନି, ଆଉ ଚାରିଟା ଜିନିଷ ଛାଡ଼ ସୁସ୍ଥ ରହିବ, ଫୋର ହ୍ୱାଇଟ ହ୍ୱାଇଟ ଏଲିମେଣ୍ଟ କିଲିଂ ଦି ହ୍ୟୁମାନ ବିଙ୍ଗ୍, ସେ ଡାଇରେକ୍ଟ ଲେଖିଲେଣି ଆଉ ଲୁଣ ଖାଅନି, ଲୁଣଟା ବିଷ ହେଇଯିବ କଣ ଲେଖ ଆୟୋଡିନ ଟାଟା ସଲ୍ଟ କହୁଛୁ, ଗୋଡ଼ି ଲୁଣ ଥିଲା ସେଟା ଭଲ, ଆମର ଏଗୁଡା କିଏ ଖାଇବ ଚିକଣ ସବୁ ସେ ଲୁଣ ଖାଏ, ଦହି 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 ଯୋଉ ଖାଉଛୁ ଦହି ଗୁଡା ଏଗୁଡା କିଛି ପରିଶ୍ରମ କିଛି ନାହିଁ, ଯାହାର ଡାଳ ବୋହୁନି ଦହି ଗୁଡା କଣ ଖାଇବ, ସେଗୁଡା ଚର୍ବି ଜିନିଷ ଗୁଡା କଣ ଛାତିରେ ଜମିବ, ଡକ୍ଟର ମନା କରୁଛି, ମଇଦା ପୁରା ମନା କରୁଛି, ଲୁଣ ଚିନି ମଇଦା ଦହି ଏଟା ତମକୁ ଖାଇବ ମାନେ ହାର୍ଟ ଆଟାକ୍ ହବ, ସେ ତ ଡକ୍ଟର ଲେଖିକି କହିଦେଉଛି ଭାଇ ଏଗୁଡା ଖାଉ କଣ, ତ ତୁମେ କଣ କରିବ, ପରିବେଶ ସବୁ ବଦଳେଇ ଦିଆହଉଛି ନା, ଏଇ କଥାରେ ମନ ଲଗେ ଚାଷୀମାନଙ୍କ କଥା, କାଇନ ମନସା ବୁଦ୍ଧିଆ କେବଳ ଇନ୍ଦ୍ରିୟର ବି ଦେଖ, ଯିଏ ଚାଷବାସ କରୁଛି ଏଗୁଡାକ ପୁରା ତାଙ୍କର କେତେ ସବୁ ଜିନିଷ ଲଗେଇ କାମ କରନ୍ତି ସେମାନେ, ପାନ ବରଜ ବାନ୍ଧିବେ, ମୁଁ ସେ ଯାଇ ଦେଖେ ଯାଇଥିଲି ଜଳେଶ୍ୱର ଆଡେ ଯାଉଥିଲି, ପାନ ବରଜ ତମର ପଞ୍ଚମ ପାନ ବରଜ ଅଛି ତୁମଆଡେ, ପାନ ବରଜ ପଶିଲେ ଦେଖିବ କେତେ ସୁନ୍ଦର ଲାଗେ ସେ ପାନ ବରଜ ଦେଖିବା ପାଇଁ, ତାକୁ ଗୋଟେ ଗୋଟେ କାଠି ପୋତା ହବ, ତାକୁ ବନ୍ଧା ହବ, ତା ଭିତରେ ସେଠି ପାନ ବରଜ ଭିତରେ ପୁଣି କୁନ୍ଦୁରୀ ନତା ଟେକି ଦେଇଥିବେ, ପୋଟଳ ଟେକି ଦେଇଥିବେ, ପରେ ତା ଭିତରେ ଚାଷ କରନ୍ତୁ, ସେ ଚାଷୀମାନଙ୍କର ଯୋଉ ଧ୍ୟାନଟା ଦେଖିଲେ ଭଲ ଲାଗେ, ସବୁବେଳେ ଅନୁଥିବେ ସବୁବେଳେ ଦେଖୁଥିବେ, କର୍ମର ଗୋଟେ ସିଦ୍ଧିର ଲକ୍ଷଣ ଏଟା, ଏଟା କାହିଁ ପଡୁଛି ଯୋଗୀ ମାନେ ଏଟା ଶିଖିବା ଦରକାର, ଆଉ ତୁମେ ଫୋପଡ଼ା ଭିଙ୍ଗା ବେଳା ଗୋଟେ ସେବା ଭଗବାନଙ୍କର ସେବା କରୁଛ, ଯାହା ବି କରୁଛ ତୁମର ଗୋଟେ ମନଟା ସେଠି ନାହିଁ, ତୁମର ଗୋଟେ ରେସ୍ପନ୍ସିବିଲିଟି ନାହିଁ, ଦାୟିତ୍ୱଟା ନାହିଁ, ଏଟା ମୋର କର୍ମଟା ଏଟା କେମିତି କରିବିନି, ତୁମର ଏଇ ଗୋଟେ ଦାୟିତ୍ୱବୋଧଟା ନାହିଁ, ସିନ୍ସିୟରିଟିଟା ନାହିଁ, ହବ ଭଗବାନ କିଛି ତୁମର ଗ୍ରହଣ କରିବେନି, ଗୁରୁଦେବ ମନା କରୁଛନ୍ତି, ଗୁରୁଦେବ କହିଲେ କୃଷ୍ଣ କଣ ତମ ଖାଇବା ମିଳୁନି, କୃଷ୍ଣ କେବଳ ପ୍ରୀତିମୟ ପ୍ରେମମୟ ସେବାଟା ଦେଖନ୍ତି, ତୁମେ ଯଦି ପ୍ରେମରେ କିଛି କରୁନ ସେ କିଛି ଗ୍ରହଣ କରିବେ, ଯାହା କର କର୍ମଟାକୁ ବଡ ବୋଲି ଭାବନି, କଣଟା କରିଦେଲ କେତେ ଆମାଉଣ୍ଟର କଲ କେତେ କଣଟା କଲ କେତେ ଭାବରେ ତୁମେ କଲ ତାଙ୍କ ପ୍ରତି ପ୍ରୀତିଟା କଣ ରହିଛି, ନହେଲେ ସେ କିଛି ଗ୍ରହଣ କରିବେନି, ସେଥିପାଇଁ କର୍ମ ଇଲେକ୍ଟ୍ରୋନ ଆସକ୍ତି ତ୍ୟାଗ କରି ଯୋଗୀମାନେ ନିଜର ବିଶୁଦ୍ଧିକରଣ ନିମିତ୍ତ କର୍ମଟା କାହିଁ କରିବାକୁ ପଡେ, ଏଇ ସେ ଲେଖିଲେ ବିଶୁଦ୍ଧିକରଣ ନିମିତ୍ତ ଶରୀର ମନ ବୁଦ୍ଧି ଏପରିକି ଇନ୍ଦ୍ରିୟମାନଙ୍କ ସାହାଯ୍ୟରେ କର୍ମ କରନ୍ତି, ତାତ୍ପର୍ଯ୍ୟରେ ଯାହା ତାତ୍ପର୍ଯ୍ୟ ପ୍ରଭୁପାଦ ଲେଖିଛନ୍ତି ସିଦ୍ଧସ୍ୱାମୀଙ୍କ କମେଣ୍ଟରୀ ଦେଖି କେତେ ସାର ଜିନିଷ ସବୁ ଲେଖିଛନ୍ତି, ଯୋଗୀ ଲାଗିଲା ଯିଏ ଅଲଗା ଯୋଗୀ ଗୁଡା ଅଷ୍ଟାଙ୍ଗ ଯୋଗୀ ଅଷ୍ଟାଙ୍ଗ ଯୋଗୀ ଆଡକୁ ନେଇ ଚାଲିବେ ନାହିଁ, ଏ କୃଷ୍ଣ ଚେତନ କଥା କୁହାଯାଉଛି, ପୂର୍ବରେ ପରମେଶ୍ୱର ସମର୍ପ୍ୟ କୁହାହେଇଛି, ସିଏ କଣ ଯୋଗୀ, ସିଏ ଯୋଗ ଯୋଉ ଯୋଗୀ କରନ୍ତୁ ଯାହା କରନ୍ତୁ ଭଗବାନ କୃଷ୍ଣ ସମସ୍ତ ଯୋଗେଶ୍ୱର, ସିଏ କୃଷ୍ଣ ଚେତନାରେ କର୍ମ କଲେ କୃଷ୍ଣଙ୍କର ଇନ୍ଦ୍ରକୁ ତୃପ୍ତି ଦେବା ନିମିତ୍ତ ତୁମର ଶରୀର ଦେଖ ସିଧା ଡାଇରେକ୍ଟ ପ୍ରଭାତ ଲେଖିଲେ, କୃଷ୍ଣଙ୍କୁ ତୃପ୍ତି ଦେବା ନିମିତ୍ତ ତୁମର ଶରୀର ମନ ବୁଦ୍ଧି କିମ୍ବା ଇନ୍ଦ୍ରିୟ ମାନଙ୍କ ସାହାଯ୍ୟରେ ଯାହା କିଛି କର୍ମ କରାଯାଏ ତାହା ସବୁ ଦିବ୍ୟ କର୍ମ, ଶରୀର ଦ୍ୱାରା କୃଷ୍ଣଙ୍କ ପ୍ରୀତିଟା ଚିନ୍ତା କରିବ, ଏଇଟା ଏମିତି ମନ୍ଦିର ମାର୍ଜନ କରିବ, ଏଇଟା ରୋଷେଇ କରିବ, ଏଇଟା ଭଗବାନଙ୍କୁ ଏଇଟା କରିବି, ଶରୀରଟା କଣ ହବ, ଶରୀର ଯଦି ଭଗବାନ କର୍ମ ଗୁଡାକ ମନ ବୁଦ୍ଧି ଇନ୍ଦ୍ରିୟ ଦ୍ୱାରା ଶରୀର କର୍ମ କଲନି, ଆଉ ଶରୀର ଭୋଗ ବିଷ ଭୋଗାରୁ ଟାଣିବ ଆଉ କଣ, ଶରୀର ବସିକି ତୁମକୁ ରଖିବ ନା କଣ, ଶରୀର କେବେ ତୁମକୁ ଛାଡ଼ିବନି, ଏତିକି ମନ କିତ ଭାବନି ମୁଁ ଭଜନ କରିକି ରହିଯିବି, ସେ ଯିଏ ଭଜନ କରିବା ଲୋକ ସିଏ ବି ଶରୀର ଦ୍ୱାରା କର୍ମ କରନ୍ତି, କାୟିକ ବାଚିକ ମାନସିକ ସମସ୍ତ ସେବା କରନ୍ତି, ସେଥିପାଇଁ ଭଜନାନନ୍ଦୀ ଲୋକଙ୍କୁ ତାଙ୍କର ନିଜର ବିଗ୍ରହରେ ବି ସେ ଫୁଲ ତୋଳୁଥିବେ ନା ନାହିଁ, ଶୃଙ୍ଗାର କରୁଥିବେ ନା ନାହିଁ, ଗୋସାଇମାନେ ବି ଏଟା କରୁଥିଲେ, କାୟିକ ବାଚିକ ମାନସିକ ତିନିଟା ସିଦ୍ଧି ତୁମେ ପ୍ରାପ୍ତ ନହେଲେ ତ ଭକ୍ତି ଯୋଗ୍ୟତା ସିଦ୍ଧି ହବନି, କୃଷ୍ଣ ତୁମକୁ ଗ୍ରହଣ କରିବେନି, ଆଉ ମନଟା ଶୁଦ୍ଧି ହବାର ଅଛି, ଶରୀରଟା ଶୁଦ୍ଧି ପାଇଁ ଭଗବାନଙ୍କର ସେବା କରିବାର ଅଛି, ବଚନ ଶୁଦ୍ଧି ପାଇଁ ଭଗବାନଙ୍କର ନାମ ଭଗବାନଙ୍କର କଥା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, କୃଷ୍ଣ ଯତ୍ନଶୀଳ ବ୍ୟକ୍ତିର କର୍ମରେ କୌଣସି ପ୍ରକାର ଭୌତିକ ପ୍ରତିକ୍ରିୟା ନଥାଏ, ତେଣୁ କୃଷ୍ଣ ଚେତନାରେ କର୍ମ କଲେ ବ୍ୟକ୍ତି ସୁତ ସଦାଚାରୀ ହୋଇଯାଏ ବା ସଦାଚାର ଅବଲମ୍ବନ କରେ, ଅର୍ଥାତ ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ କୃଷ୍ଣ ଚେତନାରେ କର୍ମ ବ୍ୟକ୍ତି ଅତି ସହଜରେ ବିଶୁଦ୍ଧ କର୍ମ କରିପାରେ, ତା ଇନ୍ଦ୍ରିୟ ଗୁଡାକ ଶରୀର ମନ ସବୁଗୁଡାକ ଭଗବାନ କାମରେ ଲଗେଇଲେ, ତୁମେ ଯେଉଁ କର୍ମଟା କରୁଛ ସେଠି ଲଗଉଛ ନା, ଯଦି ମନ ବୁଦ୍ଧି ଇନ୍ଦ୍ରିୟ ନ ଲାଗିବ କୌଣସି କର୍ମଟା ହବ କି, ଯିଏ ମୋବାଇଲଟା ତିଆରି କରୁଛି, ଯିଏ ଗୋଟେ ମେସିନଟା ତିଆରି କରୁଛି, ଯୋଉ ଇଞ୍ଜିନିୟର ମାନେ ଯୋଉ କାମ କରୁଛନ୍ତି, ଏ ଯୋଉ ଇଟା ଯୋଡିକି ଯୋଉ ଘରଟା ହେଇଛି, ସିଏ ତା ମନ ବୁଦ୍ଧିଟା ଲଗେଇକି ତାକୁ କର୍ମଟା ଆଜି ହେଇଛି ନା ଛାତଟା ପଡିଛି ନା, ସିଏ ସେମିତି ପାଗଳା ଭଳିଆ କରିଦେଇକି ବାଡ଼େଇ ଦେଇକି ଛାତ ପକେଇ ଦେଇଯାଇଛି, ଯେକୌଣସି କର୍ମ କରିବା ପରେ ତାର ମନ ବୁଦ୍ଧି ଇନ୍ଦ୍ରିୟ ମାନେ ଲାଗୁଛନ୍ତି ନା ନାହିଁ, ସେଭଳି ଭଗବାନଙ୍କ ସେବାରେ ସେଭଳିଆ ସେମିତି ଲାଗିବା ଦରକାର, ସେଟା ଏତେ ମନ ଲାଗୁଛି, ଗଛଟା ହଉ କି ଗୋଟେ ଫୁଲଟା ହଉ କି ଫଳଟା ହଉ ଯାହା ବି ସେ କୃଷ୍ଣଙ୍କର, ସେ ଯୋଉ କର୍ମଟା ଯେତିକି କରୁଛି ସେଟା କୃଷ୍ଣଙ୍କର ଭାବି କରିବାକୁ ପଡିବ। ଆଉ ତୁମେ ଅଫିସିଆଲ ଭଳିଆ କଲେ, ଏ ତ ବର୍ତ୍ତମାନ ସବୁ ଅଫିସିଆଲ ଡ୍ୟୁଟି, ଆଉ ତୁମେ ଅଫିସିଆଲ ଭଳିଆ କଲେ, ତୁମେ ଅଫିସିଆଲ କଲେ ଅଫିସିଆଲ ଫଳ ମିଳିବ। ମୁଁ ତ ସେଟା ସେ କଥା କହିଲି, ତୁମେ ଯଦି ଭଗବାନଙ୍କ ଜିନିଷ ଗୁଡାକ ସବୁ ଅଫିସିଆଲି ଦେଖୁଛ, ତୁମକୁ ଅଫିସିଆଲି ଫଳ ମିଳିବ। ଅଫିସିଆଲ ଫଳ ହେଲା ପୁଣ୍ୟ, ଭଲ ଖାଇବା ପିଇବା ରହିବ, ସମ୍ମାନ ମିଳିବ, ପଇସା ପତ୍ର ମିଳିବ। ଅଫିସିଆଲି ତୁମେ ଯାହାର ଠାକୁରଙ୍କ ଜାଗାରେ କାମ କରୁଛ, ଆଉ କୃପା କଥା, ଆତ୍ମଶୁଦ୍ଧି କଥା, ଭକ୍ତି କଥା କୁହନି ନା କେମିତି ହବ। ତୁମେ ଅଫିସିଆଲ ଡ୍ୟୁଟି କରୁଛ, ଅଫିସିଆଲ ଫଳ ମିଳିବ। ସ୍ପିରିଚୁଆଲ ଡ୍ୟୁଟି କରିବ, ଏଟା ସ୍ପିରିଚୁଆଲ ଡ୍ୟୁଟି। ଏଇଠି ଯେଉଁ ଯେଉଁ ସେବାଟା କରିବ, ଯେତେବେଳେ ସବୁବେଳେ କାୟ ମନ ଇନ୍ଦ୍ରିୟ ସବୁ ଜିନିଷ ଗୁଡାକ ଲାଗୁଥିବ, ଫୁଲା ଫାଙ୍କିଆ ଓଡ଼ିଆରୁ ନାହିଁ, ଫୁଲା ଫାଙ୍କିଆ କାମ ହେବୁଡ଼ା ମବୁଡ଼ା ନବୁଡ଼ା ଏଗୁଡା ତୁମେ ଯଦି କରୁଥିବ, କରୁଥିବ ଭଗବାନ ଜାଣିଦେବେ କି ମଠର ବାବା ଯେ ଆମେ କଣ, କିଏ ମଠର ମହନ୍ତ ହଉ କିଏ ଗୁରୁ ହଉ, ସେ କଣ ତମକୁ ବାଡ଼ି ଧରି ଜଗିବ? କିଏ କାହାକୁ ବାଡ଼ି ଧରିକି ବାପା ଜଗିବନି, ଏଟାକୁ ଅଫିସ ନୁହେଁ। ଗୁରୁଙ୍କ କାମ ହେଲା ସେ ତୁମେ ଯୋଗାଡ଼ କରିଦେବେ, ତୁମେ ଯେଉଁ ସେବା କରିବ ଫଳଟା ତୁମେ ପାଇବ, ତୁମେ ନ କରିବ ତୁମେ ତୁମର ହଇରାଣ ହବ। ଆଉ ତୁମେ ଭାବନି ବାବା ତୁମକୁ ଜଗିବେ, ତୁମେ ସବୁବେଳେ ଏଇଟା କରୁନ ସେଟା କରୁନ, କିଏ କହିବ? କାହାର ସମୟ ଅଛି ଏଗୁଡା କରିବା? କାହାର ସମୟ ତୁମକୁ କହିବେ? ତୁମେ ନକଲେ ତୁମେ, ସେ ଆମର ଥିଲେ ସେ ମା ତଳେ ଥିଲେ, ସେ ଗୋଟେ କଥା ଗୋଟେ କୁହନ୍ତି, କଣ ତା ଭଲ ଅର୍ଥ ଖରାପ ଅର୍ଥ ମୁଁ ଜାଣିନି, ସେ ଗୋଟେ ଦାରି ଯେତେ ସଜେଇ ହବ ନିଜକୁ ସବୁବେଳେ ଗୋଟେ ୱାର୍ଡ ମୁଁ କହେ, ଯେ ଯାହା କରୁଛି ତା ପାଇଁ ତା ବିଷୟରେ ଚିନ୍ତା କରିବା ଆମ ଦରକାର ନାହିଁ, ସେ ତା ନିଜକୁ ସଜେଇ ହବ। ଆଉ ସେଭଳିଆ ତୁମେ ଯେମିତି କରିବ ତୁମେ ସେମିତି ଫଳ ପାଇବ। ତୁମକୁ ଯଦି ହଉଛି ଚବିଶ ଘଣ୍ଟା କିଏ କହିବ ଏଟା କର ସେଟା କର, ଏଟା ହେଲାନି ସେଟା ହେଲାନି, ସେବା କର ଜପ କର ଭଜନ କର, ଏଇଟା କିଏ କହିବ? କିଏ କହିବେନି। ତୁମର ଆତ୍ମଶୁଦ୍ଧି ପାଇଁ ତୁମେ ଏଟା ତୁମେ ଦେଖିବ, ଏଟା ବୋନାଫାଇଡ୍ ଜିନିଷଟା କି ନାହିଁ। ତୁମେ ସଂସାର ଯେଉଁ ଏ ମନ୍ଦିର ରୁହ କି ଯେଉଁ ମନ୍ଦିରକୁ ଯାଅ, ସେ ମନ୍ଦିରରେ କୃଷ୍ଣ ଅଛନ୍ତି ବୋଲି ଭାବିକି କୃଷ୍ଣ କର୍ମଟା କରିବ, ସେଣ୍ଟର ସହିତ ଭାବନି ଭୁବନେଶ୍ୱର କି ପଟ୍ଟାମୁଣ୍ଡେଇ କି ସେ ଦିଲ୍ଲୀ କି, ସେଟା କୃଷ୍ଣଙ୍କର ଜାଗା ବୋଲି ହବ। ଆଉ ତୁମକୁ ସେଇଭଳି କର୍ମ କରିବାକୁ ପଡିବ, ଯେଉଁଠି କର୍ମ ନ କର ସେ ସେଇ ଏଇଭଳିଆ ଫଳ ଗୁଡାକ ତୁମ ଅଫିସିଆଲି ତୁମେ କରୁଛ ଅଫିସିଆଲି ମିଳିବ। ଆଉ ସେଠି ତୁମେ ଯଦି ପ୍ରାଣ ନ ଦେଇପାରୁଛ, ତୁମର ଗୋଟେ ଯାହା କହୁଛି ଭଗବାନଙ୍କ ପାଇଁ ପ୍ରୀତି ଗୋଟେ ଆସୁନି, ସେ ସେବା ଗୁଡା କୃଷ୍ଣ ଗ୍ରହଣ କରିବେନି, ସେ ପୁଣ୍ୟ କିଛି ଗୋଟେ ପାଇବ, ଅସୁବିଧା କଣ? ଭଗବାନ ପାଇଁ ଝାଡୁ ମାରୁଛ, କା କରୁଛ, କିଛି ସେବା କରୁଛ, ପୁଣ୍ୟ ଗୁଡା ମିଳିବ। ଭକ୍ତିଙ୍କ କଥା ଆଉ ଆଶା କରନି, ସେଟା କେମିତି ହବ ନା? ସିଦ୍ଧାନ୍ତ କହୁନି, ଆଉ ମୁଁ କେମିତି କହିବାକୁ ଚୁ ସିଧା? ଆମେ ଖାଲି ଲୋକଙ୍କୁ କଣ ଭକ୍ତଙ୍କୁ କହିଦେବ ମନ ଖୁସି କରିବା ପାଇଁ, ହଁ ତୁମେ ଯାହା କରୁଛ ବଡ଼ ଭକ୍ତ ନାହିଁ, ସେଟା ହେଇପାରିବେ? ସେଟା କହିପାରିବେ? ତୁମର ଆକ୍ଟିଭିଟିସ, ତୁମର ଡିଲିଙ୍ଗସ୍, ଭଗବାନ ସବୁ କୃଷ୍ଣ ଦେଖୁଛନ୍ତି, ଆମେ କଣ କହିବୁ? ଆମେ ଗୋଟେ ବଡ ଲୋକ ନା କଣ, କୃଷ୍ଣ ଦେଖୁଛନ୍ତି? ତୁମେ ନିଜକୁ ପଚାରିକି ଦେଖ, ଆମେ କୃଷ୍ଣଙ୍କୁ ଠକୁଛେ କି? ପ୍ରଭୁପଦେ କଣ ଲେଖିଲେ, କୃଷ୍ଣଙ୍କର ଇନ୍ଦ୍ରିୟକୁ ତୃପ୍ତି ଦେବା ନିମିତ୍ତ ତୁମର ଶରୀର ମନ ବୁଦ୍ଧି ଇନ୍ଦ୍ରିୟ ସବୁଗୁଡିକ ଲାଗିବା ଦରକାର। ମୁଁ କୃଷ୍ଣଙ୍କୁ ସୁଖ ଦଉଛି ନା କଣ ମୁଁ କରୁଛି ଯେ କୃଷ୍ଣ ସୁଖ ହଉଥିବେ? ଗୋଟେ ଭକ୍ତ ଚିନ୍ତା କରିବା ଦରକାର, ମୁଁ କଣ କରୁଛି କୃଷ୍ଣଙ୍କ ପାଇଁ, ସିଏ ମୋ ଉପରେ ସୁଖୀ ହେବେ? ସେ ଏଇଟା ଚିନ୍ତା ନ କରିବ ତ କିଏ କହିବ? ଛୋଟ ପିଲା କିଏ ତୁମକୁ ବାଡ଼ି ଧରି ଜଗିବେ? ମୁଁ କଣଟା କରୁଛି ଯାହା ଯାହାଦ୍ୱାରା କୃଷ୍ଣ ଖୁସି ହଉଥିବେ? ତୁମେ ନିଜେ ସାଟିସ୍ଫିକେସନ ପ୍ରାପ୍ତ ହୁଅ, ତୁମେ ଯଦି ନିଜ ସୁଖ ନା, ମୁଁ ତ ସବୁବେଳେ ଓଡ଼ିଆରେ ସେ କଥା କୁହେ, ତୁମ ମନ ତୁମକୁ ଭାଙ୍ଗିଦେବ। ଗୃହସ୍ଥ ଲୋକମାନେ ଆପଣ ଦେଖନ୍ତି, ସେମାନେ ମୃତ୍ୟୁ ପୂର୍ବରୁ ଗୋଟେ ଗର୍ବରେ ମରନ୍ତି, କାହିଁକି ତାଙ୍କ ପୁଅ ବାହାର କରିଦେଇଥିବେ, ଝିଅ ବାହାର କରିଦେଇଥିବେ, ଲୋନ୍ ନଥିବ, ଜାଗା କିଣିଦେଇଥିବେ, ଜମି କିଣିଦେଇଥିବେ, ଘର କରିଦେଇଥିବେ, ସେ କହିବେ ଆଜ୍ଞା ଆମର ଆଗେ ଦାୟିତ୍ୱ ନାହିଁ, ମୋର ସବୁ କାମ ସରିଯାଇଛି, ସେ କହିବେ ଆମେ ସଂସାରରେ ସବୁ କାମ ସାରିଦେଇଛୁ। ସେ ମଲାବେଳେ ଅନୁଶୋଚନା କରିବେ ନା, ମୋର ମୁଁ କର୍ତ୍ତବ୍ୟଟା କରିଛି, ଆମେ କଣ କରିବା? ଆମେ କଣ କରିବା? ମୁଁ ସବୁବେଳେ କ୍ୱେଶ୍ଚନ କରେ, କୃଷ୍ଣ ପାଖକୁ ଯାଅ ନ ଯାଅ ତୁମ ମନ ତୁମକୁ ପକେଇଦବ। ତୁମ ଇତିହାସଟାକୁ ତୁମେ ଦେଖିବ, ମୋ ଜୀବନରେ ମୁଁ ଗୃହସ୍ଥ ହୋଇକି ବ୍ରହ୍ମଚାରୀ, ମୁଁ କୃଷ୍ଣ ପାଇଁ କଣ କରିଛି? ତାକୁ ଯୋଉ ଭକ୍ତିଟା ମାଗୁଛି ସେ କାହିଁକି ମୋତେ ଭକ୍ତି ଦେବେ? ଯାହାଙ୍କୁ ମାଗୁଛେ ସେ ଦବା ପୂର୍ବରୁ ଆଗେ ବିଚାର କରି ଦବ। କେହି ଏମିତି ଖାଲି ଦିଅନ୍ତିନି, କେହି ସରକାର ତୁମକୁ ଭୋଟ ଦଉଛ ବୋଲି ସେ ତୁମକୁ ଦଉଛି, ତୁମର ଧନକୁ ତୁମକୁ ଦଉଛି ବକା ବନେଇ ସେ ଭୋଟ ଖଣ୍ଡ ପାଇଁ, ଯିଏ ଦବ ସେ ଆଗେ ବିଚାର କରିବ ଇଏ ମୋ ପାଇଁ କଣ କରିଛି। ପ୍ରବଚନ ପାଠ ପ୍ରବଚନ ଏ ପ୍ରଚାର ଭକ୍ତ ଇଏ ଚାଲିଥିବ ମନ୍ଦିର ମନ୍ଦିର ବଡି ବଡିକା ଚାଲିଥିବ, କିନ୍ତୁ ପର୍ସନାଲ ତୁମର ସ୍ୱଭାବଟାକୁ ତୁମେ ଦେଖ, ସେଟା ପର୍ସନାଲ ଜିନିଷ। ମୁଁ କୃଷ୍ଣ ପାଇଁ କଣ କରୁଛି ଜୀବନରେ, ମୁଁ ଯାହାଦ୍ୱାରା ମୁଁ କୃଷ୍ଣଙ୍କୁ ଡିମାଣ୍ଡ କରିପାରିବା, କହିପାରିବି କୃଷ୍ଣ ପ୍ରାର୍ଥନା କରି, ପ୍ରଭୁ ମୁଁ ଏତେ କଲି ମୋତେ ଆପଣ କିଛି କଣ ସେ ଭିକାରୀ ବେଳେ ସେ ଭଜନଟା ଗାଏ ମୁଁ କଣ ଭିକ ଦେଲ ନାହିଁ ଥାଳ ଭାଙ୍ଗି ଦେଲ, ସେ ଗାଏନି କି? କଣ ତ ଆରମ୍ଭ ଗୋଟେ ଥିଲା, ଭିକ ମତେ ଦେଲନି ଥାଳଟାକୁ ଭାଙ୍ଗିଦେଲ। ସେ ଯୋଉ ଗୋଟେ ଅଭିମାନ କରିକି ଠାକୁରଙ୍କର ଯୋଉ ଭଜନ ଜଗନ୍ନାଥଙ୍କୁ ଗାଏ, ଆରେ ଯିଏ ସିନା ଭିକ ମାଗିଛି, ଯିଏ ଭିକ ମାଗିଛି ତା କର୍ମଟା କରି ତାକୁ ଯଦି ନ ମିଳିଲା ସେ କହିବ ମତେ ଭିକ ମାଗିଲେ ମତେ ମିଳିଲାନି। ଆମେ ଆମେ ଯଦି କୃଷ୍ଣ ପାଇଁ କିଛି କରୁନଥିବା, କୃଷ୍ଣଠୁ ଅଧିକା ଫାଇଦା ନେଇଥିବା, ମଠବାସୀ ପାଇଁ କୁହନି ଗୃହସ୍ଥ ମାନେ ବି ତୁମେ ଯେଉଁ ଗୃହସ୍ଥ ଆଜି ଶାନ୍ତିରେ ରହିଛି ସେ ଆଜି ଭକ୍ତ ହେଇକି ଶାନ୍ତିରେ ରହିଛି ନା ନିଶ୍ଚିତ ମାଡ଼ପିଟ ଲାଗି ବର୍ତ୍ତମାନ କିଏ ଗୋଟେ ଜେଲ ଥାନ୍ତା, ସ୍ତ୍ରୀ ହଉ ନହେଲେ ପିଲା ହଉ କି ଜଣେ କୁଆଡେ କଣ ଥାନ୍ତେ, ଜଣେ କିଏ ନିଶା ଖାଉଥାନ୍ତେ। ତୁମକୁ ଆଜି ଯୋଉ କୃଷ୍ଣ ସୁଖରେ ରଖିଛନ୍ତି ତୁମେ ଚିନ୍ତା କର, ମୁଁ ତମ ଘରେ ଥିବା ପିଲା ପାଇଁ ସବୁ କରୁଛି, କୃଷ୍ଣ ପାଇଁ କଣ କରୁଛି ଆଜି? ସେତିକି ତୁମେ କିଛି କୃଷ୍ଣ ପାଇଁ କରିନ, ତୁମେ କୃଷ୍ଣ କେବେ ମାଗିପାରିବନି କିଛି, ତୁମ ମନ ତୁମକୁ ଖାଇଦବ, କେବେ ସପୋର୍ଟ କରିପାରିବନି। ସେ ଯାହା କହିଲା ଭିକ ଦେଲ ନାହିଁ ମତେ ଥାଳି ଭାଙ୍ଗିଦେଲ, ସେ ଭିକ ମାଗିଛି ମିଳିଲାନି ଥାଳ ଭାଙ୍ଗିନି, ଥାଳ ଭାଙ୍ଗିଦେଲେ ସେ କୁହେ ମାନେ କଣ ଭଗବାନ ଦୁଃଖ ଶୁଣିଲେ ବୋଲି ସେ କିଏ ଲେଖା କରିଛନ୍ତି ଆମର ଗାଇଛନ୍ତି ସିଏ ସେଇଭଳିଆ। ତୁମେ ତ ଭଗବାନ ପାଇଁ କିଛି କରିଥିଲେ ତୁମେ କହିବ, ଆଉ ତୁମେ କିଛି କରିନଥିବ ଚିନ୍ତା କର, ଆମେ ଭଗବାନ ଆମକୁ କଣ ଦେଇଛନ୍ତି, ପ୍ରଭୁଙ୍କ ଦୟାରୁ ଆମେ କେତେ ଗୋଟେ ସଂସାର ଲୋକଠୁ କେତେ ଭଲରେ ଖାଲି ଗୋଟେ ଅଛେ। ହଁ ସେ ଆମେ ବଡ ଭକ୍ତ ନ ହେଇପାରନ୍ତି, ସେଇ ତ ଟିକେ ଭଗବାନଙ୍କ ପ୍ରସାଦ ଖାଇକି ପ୍ରଭୁ ଟିକେ ପ୍ରଣାମ କରିକି ଷୋଳମାଳା ଜପ କରୁଛେ ନା, ଗୋଟେ ଶାନ୍ତିରେ ତ ଆମେ ଅଛେ। ଯିଏ ମତେ ଏତେ ଏତିକି ଫେସିଲିଟି ତା ପାଇଁ ମୁଁ କଣ କରିଛି, ପ୍ରତ୍ୟେକ ଭକ୍ତ ସେ କୋଉ ସେଣ୍ଟର ଏତେ କିଛି ନାହିଁ କି କାହାର ଚେଲା ସହିତ କିଛି ମତଲବ ନାହିଁ। ଶୁଦ୍ଧ ଭକ୍ତର ଶିଷ୍ୟ ହୁଅ କି ଅଶୁଦ୍ଧ ଭକ୍ତର ହୁଅ କି କୋଉଠି ହୁଅ କି କଣ ହୁଅ କି ଦିଲ୍ଲୀରେ ରୁହ କି ଭୁବନେଶ୍ୱର ରୁହ କି କାଲକାଟା ରୁହ, ପ୍ରତ୍ୟେକ ଇଣ୍ଡିଭିଜୁଆଲ ଭକ୍ତଙ୍କର ଏଟା ଡ୍ୟୁଟି। ମତେ ଜୀବନରେ କିଛି କୃଷ୍ଣ ପାଇଁ କରିବାର ଅଛି, ଯେମିତି ଗୋଟେ ସଂସାର ଲୋକଟା ତାର ପ୍ରଥମ ଟାର୍ଗେଟ କଣ ରହୁଛି, ମୋର ବାହାଘର ଅଛି, ମୋର ଘର କରିବାର ଅଛି, ପିଲାକୁ ବାହାଘର, ସେ ଗୋଟେ ଟାର୍ଗେଟ ରଖିଛି। ଆମେ ବର୍ତ୍ତମାନର ବର୍ତ୍ତମାନର ଯୋଉ ଭକ୍ତ ସମାଜରେ ସବୁବେଳେ ନିଜର ମୋର ଏଟା କରିବାର ଅଛି, ମୋ ପିଚିଂ କରିବାର ଅଛି, ମୋର ଏଟା ପଡିବାର ଅଛି, ମୋ ଏଟା ମନ୍ଦିର କରିଛି, ମୋର ଏଟା ମନ୍ଦିର ଇତର ବାପା ହୁଏ ନା। ନିଜ ପାଇଁ କରିକି ସମାଜରେ କେହି ବଡ ହେଇନାହାନ୍ତି କି ନିଜ ପାଇଁ କରି କୃଷ୍ଣ ପାଖରେ କେହି ବଡ ହେଇନାହାନ୍ତି, ସମାଜରେ ଯିଏ ବଡ ହେଇଛନ୍ତି ସମାଜ ପାଇଁ କରିଛନ୍ତି ସେ ଆଜି ପୂଜା ପାଉଛ, ଆଜି କୃଷ୍ଣ ପାଇଁ କରିଛନ୍ତି ସେ ଆଜି ପୂଜା ପାଉଛ, ନିଜ ପାଇଁ ଯିଏ କରିବ ସେ ନିଜ ପାଇଁ ତୁମେ କରିଛ ଯାହା କରିଛ, ତୁମେ ଯଦି ନିଜ ପାଇଁ କରିଛ ତା ତୁମର ଯେତିକି ଭକ୍ତି ତୁମେ ଜାଣ, କୃଷ୍ଣଙ୍କ ତୋର ଭକ୍ତି କଣ ପାଇଛ, ତୁମର ସେତିକି ଭକ୍ତି ତୁମେ ଜାଣ, କୃଷ୍ଣଙ୍କ ସୁଖ ରଖିବାକୁ ପଡିବ। ଏପ୍ରବାସୀଟା ଲେଖିଥିଲେ ସେଥିପାଇଁ, ଏଟା ଛୋଟ ଛୋଟ ଜିନିଷ ନୁହେଁ, ଆଜିକାଲି ତ ଭକ୍ତମାନଙ୍କର ତାଙ୍କର ସବୁ କଣ କର୍ଣ୍ଣ ରସାୟନ କଥା ଗୁଡାକ ଦରକାର, ପ୍ରାକ୍ଟିକାଲ ଆମେ କିଛି କରିବୁନି, ଯିବୁ ମହାପ୍ରସାଦ ଗୋବିନ୍ଦ କହିଦେବୁ ଖାଇଦେଇକି ପଳେଇ ଆସିବୁ, ସେ ବୃନ୍ଦାବନରେ କଣ କାର୍ତ୍ତିକ ମାସରେ ଫ୍ରି ପ୍ରସାଦ ଯିବା, କି ତୁମେ ପ୍ରସାଦ ପାଇବା ପୂର୍ବରୁ ଚିନ୍ତା କରୁନ ଏତେ ହଜାର ହଜାର ଭକ୍ତ ଅଛନ୍ତି, ମୁଁ ସେବାଟା କରିବି, ଖାଲି ଖାଇକି ପଳେଇ ଆସିବି, ତୋର କି ଭଜନ ବଳ ଅଛି, ବୃନ୍ଦାବନ ଧାମକୁ ଯାଇକି ଯିଏ ଡୋନେସନ ଦେଇ ତା ପ୍ରସାଦଟା ଖାଇଦେଇକି ପଳେଇ ଆସୁଛୁ, ଏଇଟା ତ କହିଲେ ତୁମେ ଶତ୍ରୁ ହେଇଯିବ। ଜଣେ ଡୋନେସନ ଦେଇଛି କି ନାହିଁ, କାହା କୋଉଠୁ ଦେଇଛି, କୃଷ୍ଣ ପ୍ରଭୁପାଦଙ୍କର ମନ୍ଦିରକୁ ଦେଇଛି, କାର୍ତ୍ତିକ ମାସରେ ଦେଇଛି, ବୃନ୍ଦାବନ ଧାମରେ ଦେଇଛି, ତୁମେ କେତେ ମାଳା କରିଛ, ତୁମର କେଉଁ ଭକ୍ତି ଅଛି, ତୁମେ ତାହେଲେ ମିଲ୍ଟା ପକେଇକି ଚାଲି ଆଇଲା ପ୍ରସାଦଟା, ସେତିକି ସେ ଭଜନଟା ନବ ବାପା ଅଛି ତ ସେତିକି। ଏସବୁ ବାପା ଇ ବିଚାର ଆଜିକାଲି ନାହିଁ, ଆଜିକାଲି ଏସବୁ ବିଚାର କାହା କେହି କରୁନାହାନ୍ତି, ବିବେକ ଗୋଟେ ଦେଖନ୍ତୁ, ଗୋଟେ ବିବେକ ତୁମର ବାଧା ଦବା ଦରକାର, ଏଠି ଭଗବାନଙ୍କର ଜାଗା, କାହିଁକି ଏ ଜିନିଷଟା କରିବି, ମୋତେ ଏଠି ସେବା କରିବାକୁ ପଡିବ। ପ୍ରତ୍ୟେକ ଭକ୍ତଙ୍କର ଏଟା ଦାୟିତ୍ୱ, ସେ ଗୃହସ୍ଥ ବ୍ରହ୍ମଚାରୀ ହଉ, ତାକୁ କୃଷ୍ଣଙ୍କ ପାଖରୁ କିଛି ପାଇବାକୁ ଅଛି ନା, ପ୍ରଭୁପାଦ ସିଦ୍ଧାକୃତି ଛୋଟ ଜିନିଷରେ ସବୁ ଲେଖିଥିଲେ, କୃଷ୍ଣ ଯେତେବେଳେ କର୍ମ କଲେ କୃଷ୍ଣଙ୍କର ଇନ୍ଦ୍ରିୟ ତୃପ୍ତି ଦେବା ନିମିତ୍ତ ତୁମର ଶରୀର ମନ ବୁଦ୍ଧି କିମ୍ବା ଇନ୍ଦ୍ରିୟ ମାନଙ୍କ ସାହାଯ୍ୟରେ ଯାହା କିଛି କର୍ମ କରାଯାଏ ତାହା ଦିବ୍ୟ କର୍ମ, ଫୁଲଟେ ହଉ ଫଳଟେ ହଉ ଝାଡ଼ଟେ ମରା ହଉ ଯାହା ହଉ, କୃଷ୍ଣଙ୍କ ସୁଖ ଏଟା ଯେତିକି ଆମ ପାରିବ ସେତିକି କରିବ ନା, ଆଉ ନିଜ କାମରେ ବ୍ୟସ୍ତ ଲୁଗାଟାକୁ ଭାଙ୍ଗୁଥିବ ଭାଙ୍ଗୁଥିବ, ମୁଁ ଦେଖିନି ନା କଣ ଅଠର 25 ବର୍ଷ 30 ବର୍ଷ ହେଲାଣି, ଭଗବାନ କାମ କଲାବେଳେ 10 ମିନିଟ୍ ଛାଡ଼ିଦେବେ, ଆଉ ନିଜ କାମ କଲାବେଳକୁ ଲୁଗା କିଏ କିଏ ତ ଲୁଗା ଭାଙ୍ଗ ଭାଙ୍ଗୁ ଟା ଚାଲି ଲାଗୁଛି, ଲୁଗା ସୁକାର ଟାଇମ୍ ଚାଲି ଲାଗୁଛି, କାହାର ଲୁଗା ଧୁଆରେ ଟାଇମ୍ ଚାଲି ଲାଗୁଛି, କି ତୁମ କାମ କଲାବେଳକୁ ଏତେ ମାଜି ମୁଜିକି ଚିକଣ କରିକି ଦେହ ଗାଧୁଆ ଦାନ୍ତ ଘସା ଏଗୁଡାକ ସବୁ ପରିଷ୍କାର ହଉଛି ଭଗବାନ କାମ, ତା ମାନେ ତୁମେ ଇନ୍ଦ୍ରିୟ କୃଷ୍ଣ ସୁଖରେ ତୁମକୁ ଗୋଟେ କଷ୍ଟ ଲାଗୁନି, ଆରେ ଭଗବାନ ପାଇଁ ମୁଁ କିଛି ଗୋଟେ କରିପାରୁନି, ଭଗବାନ ପାଇଁ ମତେ କରିବାର ଅଛି, ସୁଖ କୋଉଠି ମିଳିବ, ସଂସାର ଲୋକ ସୁଖ ପାଏ, ଦେଖୁନାହାନ୍ତି ଯୋଉ ଗାଁ ଲୋକ ଗୁଡାକ ସେଇଟା ଯୋଉ ଖଟିଏ 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 ସେ ଯୋଉ ଟି ବର୍ଷା ଦିନିଆ ସେ ଖଟିକି ତାଙ୍କର ମଜୁରୀ ପକେଇ ଦେଇ ବିଲରେ ଖଟି କରିଥିବେ, ସେ ଗୋଟେ ସନ୍ଧ୍ୟାବେଳେ ବେଳେ ଗୋଟେ ମାଛରେ ଧରିକି ଆସିଥିବେ, ସେ ଭାରି ଖୁସି ମୋ ପିଲା ଛୁଆ ଆଜି ଖାଇବେ, ସିଏ କଣ ଖାଇବ ମାନେ ତାର ପିଲା ଛୁଆ ପାଇଁ କରିଦେବେ ତାକୁ ଗୋଟେ ଖୁସି, ସେ ମୁଁ ଦେଖିଲି ସବୁ ଛୁଆଟି ବେଳେ ଏବେ ତ ଆଉ ସବୁ ଆଉ ମୋର ନଜର ନାହିଁ, ମୋର ଛୋଟ ପିଲାବେଳେ ସବୁ ମନେ ରହିଛି। ପନିପରିବା ବେଗ ଆଣିକି ରଖିବେନି ଆଜିକାଲି, ଯଦି ବେନ ପରିବା ବେଗ ଆଣିକି ରଖୁଛନ୍ତି କିଏ ମାନେ ସ୍ୱାମୀ ରଖୁଛନ୍ତି, ସ୍ତ୍ରୀ ତାର ନେଇ ଫ୍ରିଜରେ ମାରିବ, ଆଗରୁ ସ୍ୱାମୀ ଆଣିକି ସବୁ ଢାଳିଦବ, ଦେଖ ବାଇଗଣ ଦୁଇ କେଜି ଆଣିଛି, ମାନେ ତାକୁ ଖୁସି ଲାଗେ ଯେ ମୁଁ ଏଇଟା କରିଛି, ବାଇଗଣ ଦୁଇ କେଜି ଆଣିଲି, ସେ ଭେଣ୍ଡି ଦିକେ ଆଣିଲି, ମତେ ସେମିତି ବେଶୀ ପଇସା କହୁଥିଲା, ସେ ତା ସ୍ତ୍ରୀ ଆଗରେ ସବୁ ଗାଇବ, ସେ 3 ଟଙ୍କା ଆଣିଥିଲା, ମୁଁ ତାକୁ 2 ଟଙ୍କା ଦେଇକି ଏମିତି ଦେଢ କେଜି, ଏଇଟା ଏମିତି ବାଇଗଣ ଥିଲା ଏମିତି ଥିଲା, ସାଟିସ୍ଫେକ୍ସନ ଲାଗୁଛି। ସେ କର୍ମଟା କରୁଛି କାହା ପାଇଁ, ଜଣଙ୍କ ସୁଖ ପାଇଁ। ଦେଖ ଏଇଟା ଉଦାହରଣଟା କଣ, ସେ ଅନ୍ୟର ସୁଖ ପାଇଁ କରୁଛି, ତାକୁ କେତେ ସାଟିସ୍ଫେକ୍ସନ ଲାଗୁଛି। ସେ ବସିବେ ରୋଷେଇ ଘରେ, ମୁଁ ନିଜେ ଦେଖିଛି ଛୁଆଟି ବେଳେ, ସେଟା ଯୋଉ ଆମିଷ ମାମିଷ ଗୁଡା ଖାଆନ୍ତି, ସେଟା ବସିବେ, ସେ ରୋଷେଇ ହବ ବସିବେ, ତା ଛୁଆ ପିଲା ଗୁଡା ଖାଇସାରିବେ, ଛୁଆ ଭଲ ହେଲା ନା ଖାଇଲୁ ନା, ତାପରେ ମାନେ ଗୋଟେ ଜୀବକୁ ସୁଖ ଦେଲା ପରେ, ତାର ପିଲା ଛୁଆକୁ ସୁଖ ଦେଲା ପରେ ଗୋଟେ ସଂସାର ଲୋକ ସିଏ ସୁଖ ପାଉଛି। ତୁମେ ଭଗବାନଙ୍କର ଭକ୍ତ ହେଇକି ତୁମେ ଆମେ ହିଁ ଚିନ୍ତା ନ କରିବା, ମତେ ସୁଖ ମିଳିବ, ମୁଁ ଭଲରେ ରହିବି, ମୁଁ ଜପ ଭଜନ କରିଦେବି, ମୁଁ ଠାକୁର ପ୍ରସାଦ ଭୋଗ ଲଗେଇଦେବି, ମୋର ଷୋଳମାଳା କରିଦେବି, ମୁଁ ଆଉ କର୍ମ କରିବି, ମୁଁ ସୁଖ ରହିବି, କେମିତି ହବ? ନିଜର ସୁଖ ନିଜକୁ କେବେ ମିଳେ ନା, ଅନ୍ୟ ପାଇଁ କଲେ, ଦେଶକୁ ଦେଶ ପାଇଁ ଯିଏ କରୁଥାଉ ଦେଶଭକ୍ତିର ସୁଖ ମିଳୁଛି, ଲୋକ ଉପକାର ଯିଏ କରୁଛି ତାକୁ ଲୋକ ଉପକାରର ସୁଖ ମିଳୁଛି, ଅନ୍ୟକୁ ସାହାଯ୍ୟ କଲେ ସୁଖ ମିଳେ, ଆଉ ସେ ତାର ଗୋଟେ ସୁଖ ଅଛି ନା, ଆଉ ସେ ଯୋଉ କଣ ନା ଆମର ନିତ୍ୟ ମାତା ଯାଏ, ସେ ନିତ୍ୟ ତାପା ସେ ଏରିଆ ଯାହାଙ୍କ ଯେତିକି ଅଛନ୍ତି ତାର ମେଡିକାଲ, ତା ମେଡିକାଲ ସେ ଧରମମଣି ଧରମ ଭାଇ ସବୁ ଅଛନ୍ତି, ଯାହାର ଯାହା ଅସୁବିଧା ବାବା ଚାନ କଟକ ମେଡିକାଲ ଗଲେ ବାଟ ପାଇବେନି, ଠକି ଠକିଟା କି ନେଇଯିବେ, ସିଏ ତାଙ୍କର ଗୋଡ କାମ ନ କରୁ ଚୁଡା ଖାଇବେ ବରଂ ଲୋକଙ୍କୁ ଧରିକି ଯିବେ, ତାପରେ ସୁଖ ମିଳୁଛି ନା ଆଜ୍ଞା ରୋଗୀ ଗୁଡାକ ହଇରାଣ ହଉଛନ୍ତି ମୁଁ ତାଙ୍କୁ ନେଇଯିବି ଆଉ, ସେ ଯାଉଛ ନା ନାଇଁ, ଘରେ ପିଲା ଛୁଆ ମନା କରିଦିନ ଟିକେ ଠାକୁରଙ୍କୁ ଡାକ କଣ କର, କହ ବାବା ମୁଁ କଣ କରିବି, ମୁଁ ସବୁବେଳେ ଆସିଲେ ପଚାରେ କଣ କଟକ ବନ୍ଦ ହେଲାଣି ନା କଣ ଆଜ୍ଞା ବନ୍ଦ ହେବି, ମୋ ଘର ଦ୍ଵାର ମନେ ଆସିକି ବସୁଛନ୍ତି ଆଉ। ଦେଖ ନିଜର ଘର କାମ ଛାଡ଼ିକି ବି ଜଣେ ଅନ୍ୟ ପାଇଁ ଗୋଟେ କରିଦେବୁ ତାକୁ ସୁଖ ମିଳୁଛି, ଆଉ ଆମେ ଯଦି ଭଗବାନଙ୍କର ଭକ୍ତ ହେଇକି ଆମେ କହିବା ମୁଁ ମୋର ମତେ ଭଗବାନ ସବୁ ବ୍ୟବସ୍ଥା କରିଦେଲେ, ମୋର ଜପ ଭଜନ କରି ମୋ କାମଟା କରି ମୋର ଟଙ୍କା ପଇସା ରହୁଛି, ଭଲ ପନିର ପନିର ରୋଷେଇବାସ କରି ଖାଇକି ସୁଗର, ଏ ବୁଦ୍ଧୁ ତୁମେ ଭକ୍ତ ମତେ ବୁଦ୍ଧୁ 1 ନମ୍ବର ବୁଦ୍ଧୁ, ମୁଣ୍ଡରେ ବୁଦ୍ଧି ଥାନ୍ତା ସେ ପ୍ରଭୁପାଦ ସିଂ କହିଲା ଭଳିଆ, ପ୍ରଭୁପାଦ କହିଲେ ତୁମର ସବଷ୍ଟାନ୍ସ କିଛି ନାହିଁ, ପ୍ରଭୁପାଦ କହିଲେ ତୁମର କାଉ ଡଙ୍ଗ, ତୋ ମୁଣ୍ଡ ଭିତରେ ଗୋବର ପୋଷିଛି, ଆମ ସାର ସବୁ କୁହନ୍ତି ତୋ ମୁଣ୍ଡ ଭିତରେ ଗୋବର ଅଛି କିରି, ପ୍ରଭୁପାଦ ସେଟା ପ୍ରଭୁପାଦ ଡାଇରେକ୍ଟ କହୁଛନ୍ତି ଇଂଲିଶରେ, କହିଲେ ତୁମର ସବଷ୍ଟାନ୍ସ କିଛି ନାହିଁ, ତୋ ମୁଣ୍ଡରେ ସାର ଜିନିଷ କିଛି ନାହିଁ, ମତେ କାହିଁକି ସୁଖ ମିଳୁନି, ଯେତେବେଳେ ଯେଉଁ ଭକ୍ତ ଚିନ୍ତା କରୁଛି ମତେ କାହିଁକି ସୁଖ ମିଳୁନି, ସେ ଗୋଟେ ଚିନ୍ତା କରିବା ଦରକାର, ତାର ଦେହ ମନ ଇନ୍ଦ୍ରିୟ କୃଷ୍ଣଙ୍କ ସେବାରେ ଲାଗି ନାହାନ୍ତି, ସେଇଟା ତା ନିଜ ପାଇଁ ଲଗେଇଛି, ସେଥିପାଇଁ ସେ କଷ୍ଟ ପାଉଛି, ଏଇଟା କ୍ଲିୟର। ଯାହାକୁ ଯେତିକି ଦୁଃଖ ମିଳୁଛି ଭକ୍ତି ଜୀବନରେ ସେ ତା ପାଇଁ ସେତିକି ଓରିଡ଼ି ହଉଛି, ତାର ଦେହ ମନ ଇନ୍ଦ୍ରିୟକୁ ତା ଧନ୍ଦାରେ ସେ ଲଗେଇଛି ସବୁବେଳେ, ସେ କୃଷ୍ଣ ସୁଖ ଚିନ୍ତା କରୁନି, ଏଟା ତ କମନ ଫିଲୋସଫିଟା, ସେ ପରମାତ୍ମା ଆମେ ହେଲା ଆତ୍ମା, ପରମାତ୍ମା ସୁଖୀ ହେଲେ ତା ଆତ୍ମା ଜୀବାତ୍ମାଟା ସୁଖୀ ହବ ନା, ଭୋଜନ କରିଦେବି ମାଗିଆଣି ଖାଇଦେବି, ତୁମେ ମାଗିଆଣି ଖାଇଦେବ ଯାହାଟା କର, ସେ କିଛି ହବନି, କଣ ଜିନିଷ ତୁମେ ଖସିକି ଯାଇପାରିବନି, ଗୀତା ଫିଲୋସଫି ଆଉ ପୂର୍ବସିଦ୍ଧା ଲେଖିଥିଲେ ସେ ଏଇ ଶ୍ଳୋକରେ ଆଣିକି ଭକ୍ତିର ସଂସିନ୍ଦୁର ଲେଖିଥିଲେ, ୟଶସ୍ୟ ହରିଦାସ କର୍ମଣା ମନସା ଗିରା ନିଖିଳ ବିଶ୍ୱାସ ଜୀବନ ମୁକ୍ତ ସୁଚେତ, ଯେଉଁ ଯୋଗୀ କୃଷ୍ଣ ଚେତନାରେ ବା ଯେଉଁ ଭକ୍ତ କୃଷ୍ଣ ଚେତନାରେ କାୟ ମନ ବାକ୍ୟ ଇନ୍ଦ୍ର ଦ୍ଵାରା କର୍ମ କରେ ସିଏ ଜୀବନ ମୁକ୍ତ ହେଇଯିବ। କୃଷ୍ଣ ଚେତନଶୀଳ ଅର୍ଥାତ୍ କୃଷ୍ଣ ସେବାରେ ଯିଏ ନିଯୁକ୍ତ ଅଛି ସେ ମୁକ୍ତ ପୁରୁଷ ଅଟେ। ଯେଉଁ ବ୍ୟକ୍ତି କାୟ ମନ ବାକ୍ୟରେ ବରାବର କୃଷ୍ଣ ସେବାରେ ନିଯୁକ୍ତ ଅଛି ସେ ଭୌତିକ ଜଗତରେ ନାନାବିଧ ତଥାକଥିତ ଭୌତିକ କର୍ମରେ ରତସ୍ଥିତ ସୁଦ୍ଧା ସେ ଏକ ମୁକ୍ତ ପୁରୁଷ ଅଟେ। ତାର ମିଥ୍ୟାଙ୍କର ନଥାଏ କିମ୍ବା ସେ ଜଡ଼ ଶରୀରରେ ଏକଥା ବିଶ୍ୱାସ କରେ ନାହିଁ କିମ୍ବା ସେ ଜଡ଼ ଶରୀର ଏକଥା ସେ ବିଶ୍ୱାସ କରିପାରେ ନାହିଁ କିମ୍ବା ସେ ଏ ଶରୀର ଅଧିକାରୀ ସେ ଧାରଣା କରେ ନାହିଁ। ଏ ଶରୀର ମଧ୍ୟ କୃଷ୍ଣଙ୍କର, ଯିଏ ଯିଏ କାୟମନ ବାକ୍ୟରେ ଚିନ୍ତା କରେ ସିଏ କହିଦେବ ଏ ଶରୀରଟା କୃଷ୍ଣଙ୍କର, ଯାହା ସୁଖ ଆସିଲା ଆସୁ ଦୁଃଖ ଆସିଲା ଆସୁ ତାଙ୍କୁ ତ ମୁଁ ଡାକିବି ଆଉ କରିବି କଣ, ସେ ଜଡ଼ସ୍ୱର ବୋଲି ଭାବିବନି। ତାର ଯାହା କିଛି ଅଛି ସବୁ ସେ ଯେତେବେଳେ କୃଷ୍ଣଙ୍କର ସେବାରେ ଲଗାଏ ସେତେବେଳେ ସେ ସମ୍ପୂର୍ଣ୍ଣ ରୂପେ କୃଷ୍ଣଙ୍କର ହୋଇଯାଏ। ତାର ଶରୀର ମନ ବୁଦ୍ଧି ବାକ୍ୟ ଧନ ଜୀବନ ଆଦିରୁ ଯାହା କିଛି ତାକୁ ପ୍ରାପ୍ତ ହୋଇଛି ସବୁକୁ ଯେତେବେଳେ କୃଷ୍ଣ ସେବାରେ ଲଗାଏ ସେତେବେଳେ ସେ କୃଷ୍ଣଙ୍କ ସହିତ ସତତ ଯୁକ୍ତ ହୋଇଯାଏ। ଯେତେବେଳେ ସେ କୃଷ୍ଣଙ୍କ ସହ ଏକ ହୋଇଯାଏ ଏବଂ ଯେଉଁ ମିଥ୍ୟା ଅହଙ୍କାର ବ୍ୟକ୍ତି ଏ ସର୍ବବଳି ଧାରଣା ଦେଉଛି, ଯେଉଁ ମିଥ୍ୟା ଅହଙ୍କାର ବ୍ୟକ୍ତିକୁ ଏ ସର୍ବବଳି ଧାରଣା ଦେଉଛି, ସେ ମିଥ୍ୟା ଅହଙ୍କାର ସେ ମୁକ୍ତ ହୋଇଯାଏ। ଏହା ହଉଛି କୃଷ୍ଣ ଚେତନାର ଉପଯୁକ୍ତ ସ୍ତର। ଯୋଉ ଉଲ୍ଲାସ ଷ୍ଟେଜଟା ଆଉ କୃଷ୍ଣଙ୍କ ସହିତ ତାର ସବୁଦା କୃଷ୍ଣଙ୍କ ପାଇଁ କାମ କରିବ, କୃଷ୍ଣଙ୍କ ଚିନ୍ତା, ତା ଦୁଃଖଟା କଣ, କୃଷ୍ଣ ସେବାଟା ଭଲ ହେଇପାରିଲାନି, କୃଷ୍ଣଙ୍କ ସେବାଟା ନେଗ୍ଲେକ୍ଟ ହଉଛି। ସାଧୁଆ କଣ ତା ପର୍ସନାଲ ପାଇଁ ଦୁଃଖ ପାଇଁ ସେ କଣ ଏତେ ଉରିଡ ହବ ନା କଣ? ଯେତେବେଳେ ସାଧୁ ତା ସ୍ୱର କଥା ଚିନ୍ତା କରେ, ସେତେବେଳେ ସେ ସେବା କଥା ଚିନ୍ତା କରେ, ମୋ ସ୍ୱର ଦ୍ୱାରା ଭଗବାନଙ୍କ ସେବାଟା ହବନି, ସେଥିପାଇଁ ସେ ଦୁଃଖ କରେ, ସ୍ୱର ପାଇଁ ଦୁଃଖ କରେ, ମୁଁ ଭଗବାନଙ୍କ ସେବାଟା କରିପାରିବି ନାହିଁ। ସାଧୁର ପର୍ସନାଲ ଜିନିଷ ଗୋଟେ ପର୍ସନାଲ ଯାହା ରହିଲା କୁଆଡ଼େ ପ୍ରଭୁପାଦ ଡାଇରେକ୍ଟ ମନା କରିଦେଲେ, ଆମର କୃଷ୍ଣ ଚେତନାରେ ସେଟା ସବୁ ଗୋଟେ ମାନେ କଣ ତାଙ୍କୁ ଭାଷାରେ କହିହବନି। ସେ ଏଭଳିଆ ସାଧୁ ଏଭଳି କଥା କହିଛନ୍ତି ସବୁ, କେଉଁ ଶାସ୍ତ୍ର ଯାହା ତୁମେ ପଢ ଶାସ୍ତ୍ର ସେଇ ସୂତ୍ରଟା ଦିଆହେଇଛି, କିନ୍ତୁ ଗୋଟେ ଶାସ୍ତ୍ରକୁ ଯାହା କୁହନ୍ତି ନିଚୋଟ ସତ୍ୟ, ତାକୁ ତ ପୁରା ତାକୁ ଦୋହନ କରି ଗୋଦହନ କରିକି ଯେମିତି ସବୁ ଦିଅନ୍ତି, ଆମର ଯୋଉ କ୍ରିମ ପ୍ରଭୁ ସେଭଳିଆ ସବୁ ଦେଇଦେଇଛି। ତାଙ୍କ ଗୋଟେ ଗୋଟେ କଥା ଶୁଣିଦେଲାକୁ ମୁଣ୍ଡ ଘୁରିଯାଉଛି, ଆରେ କଣ ସେ କହିଛନ୍ତି, ସେ ଲେଖୁଛନ୍ତି ସେ କଥା। ଗୋଟେ ଭକ୍ତର ଆମର ପ୍ରଭୁ ଲେଖୁଛନ୍ତି, ଆମର ଆମର ନା ପ୍ରାଇଭେଟ ହାପିନେସ ଅଛି ନା ପବ୍ଲିକ ହାପିନେସ ଅଛି, ଆମର ଦିଟା ହାପିନେସ କିଛି ନାହିଁ, ଆମର କେବଳ କୃଷ୍ଣ ପାଇଁ। ପ୍ରାଇଭେଟ ହାପିନେସ ଆମେ ଏମିତି ଖାଇବି, ଏମିତି ରହିବି, ମୋର ଏମିତି ଡ୍ରେସ ଦରକାର, ମୋର ଏମିତି ଏଟା ଦରକାର, ମୁଁ ଏମିତି ଯିବି ବୁଲିବି, ଏଗୁଡା କଣ, ଏଗୁଡା କୃଷ୍ଣ ଚେତନା, କୃଷ୍ଣ ଚେତନା। ପ୍ରାଇଭେଟ ହାପିନେସ କିଛି ବାପା ନାହିଁ, ତୁମେ ଯାହା କରୁଛ କର, ସବୁବେଳେ କୃଷ୍ଣ ସେବାକୁ ଲକ୍ଷ୍ୟ କରିବାକୁ ପଡିବ। ଆଉ ପବ୍ଲିକ ହାପିନେସ ନାହିଁ, ପବ୍ଲିକ ହାପିନେସ ଯଦି କହୁନାହାନ୍ତି, ପବ୍ଲିକ କାମ ଗୁଡା କରିବା, ଲୋକମାନେ ଆପ୍ରିସିଏଟ କରିବେ, ଭଲ ମନ୍ଦ କରିବେ, ପବ୍ଲିକ ଆମର କିଛି ନାହିଁ, ଆମର ସବୁ ହେଲା ପ୍ରୋବା ଷ୍ଟ୍ରିକ୍ଟ ମନା କଲା, ଆମର ଦୁଇଟା ହାପିନେସ କିଛି ନାହିଁ, ଆମର ହେଲା କେବଳ କୃଷ୍ଣ ସୁଖ, ଏଟା କୃଷ୍ଣମୟ, ଏଟା ପ୍ରଭୁପାଦ କହିଲେ। ସେତେବେଳେ ସେ କୃଷ୍ଣଙ୍କ ସହ ଏକ ହୋଇଯାଏ ସବୁବେଳେ, ଆଉ ମିଥ୍ୟା ଅହଙ୍କାରଟା ସେତେବେଳେ ଫଲସି ଗୋଟା ସେତେବେଳେ ଯାଇକି ଯିବ, ତା ପୂର୍ବରୁ ଫଲସି ଗୋ ଯିବ, ସବୁ କୃଷ୍ଣ ପାଇଁ କରି କରି ସେତେବେଳେ ତାର ଏଇ ଧାରଣା ଆସିବ, କୃଷ୍ଣ ମୋତେ ସବୁ ନିଯୁକ୍ତ କରୁଛନ୍ତି, ସବୁବେଳେ ତାର ଚିନ୍ତାଟା ରହିବ, ଏଟା କୃଷ୍ଣଙ୍କର, ସବୁ ଜିନିଷ କୃଷ୍ଣଙ୍କର, ସେବାଟା ସବୁ ତା ଚେତନାଟା। ତୁମେ ଯେଉଁଠି ରୁହ, ତୁମେ ଯେଉଁ ମନ୍ଦିରରେ ରୁହ, ତୁମ ଘରେ ରୁହ, ଗୃହସ୍ଥ ହୁଅ, ବ୍ରହ୍ମଚାରୀ ହୁଏ, ଯଦି କୃଷ୍ଣ ଚେତନା ଅର୍ଥ ଏଇଟା, ତୁମ କର୍ମଟାକୁ କୃଷ୍ଣଙ୍କର କର୍ମ ବୋଲି ଭାବିବ, ଏଟା ଗୋଟେ ଫଲ୍ସ ଭାବନା ନୁହେଁ, ଏଟା ରିଏଲ ଭାବନା। ଘରଟା ପ୍ରଭୁ ଆପଣଙ୍କର, ସେ ଘରଟାକୁ ପରିଷ୍କାର ରଖିବା, ଘରର ସେବା କରିବା, ଭୋଗ ଲଗେଇବା, ଯାହା ସବୁ ସେ କୃଷ୍ଣଙ୍କର, ତା କୃଷ୍ଣ ଚେତନା ଏଟା କୁହାଯାଏ। କଣ କେମିତି କରିବାକୁ ପଡେ, ସେ କହିଦେଲେ, କାୟନ ମନସା ବାକ୍ୟ ତା ବୁଦ୍ଧିଆ କେବଳ ଇନ୍ଦ୍ରିୟ ରଖି ଯୋଗିନାମ କର୍ମ କରୁଛନ୍ତି ସଙ୍ଗତ କୃତାହା ଆତ୍ମଶୁଦ୍ଧେ। ଏଠି ସିଦ୍ଧ ସ୍ୱାମୀ କଣ ଲେଖିଲେ, ପୁରା ଏତେ ସ୍ପଷ୍ଟ, ଏତେ ସୁନ୍ଦର ତାଙ୍କ କମେଣ୍ଟ୍ରି, ବିଶେଷ କରି ଏ ଅଧ୍ୟାୟ ଉପରେ ଏତେ ବଢିଆ, ସେ ସବୁ ପୁରା ସ୍ପଷ୍ଟ ଭକ୍ତି ପରା ଅର୍ଥ କରୁଛନ୍ତି ସବୁ, କୋଉ ଯୋଗୀ ଭୋଗୀ ସବୁ ଅଲଗା ଅର୍ଥ କିଛି ନେଇନାହାନ୍ତି। ବନ୍ଧକତ୍ଵ ଅଭାବ ମୁକ୍ତ ମୁଖ୍ୟ ହେତୁ ସଦାଚରଣ ଦର୍ଶୟତି। ଆମେ ତ ଗୋଟେ କଥାଟା କହିଦେଲେ ଖାଲି ହବନି, ନିୟମ ରହିଛି, ସଦାଚାର ଦେଖେଇବ, ଯେମିତି କଣ ଅହିଂସା ପରମ ଧର୍ମ, ଆମେ ଏଟା କହୁଛେ ଯୋଉ ଅହିଂସାଟା ପରମ ଧର୍ମ ଶାସ୍ତ୍ରରେ ଅଛି, ଆମର ଗାନ୍ଧିଜୀ ଏଟା ଫଲୋ କରୁଥିଲେ, ସେ ସେଟା କରୁଛନ୍ତି ନା, ସତ୍ୟାଗ୍ରହ ପ୍ରତ୍ୟାଗ୍ରହ କଲେ, ଯୋଉମାନେ ତା ଗାନ୍ଧିଜୀଙ୍କର ଆଦର୍ଶ ଆସିବେ ସେମାନେ କଣ କହିବେ, ଗୋଟେ ସଦାଚାର ଦେବେ। ଦେଖ ଅହିଂସା ଦ୍ଵାରା ଆଜିକାଲି ସେ କରୁନାହାନ୍ତି, କଣ ମୌନ ଗୋଟେ କଣ କଳାପଟି ବାନ୍ଧିକି ଷ୍ଟ୍ରାଇକ୍ କରୁଛନ୍ତି, ମୌନ ହେଇକି ଷ୍ଟ୍ରାଇକ୍ କରୁଛନ୍ତି, ଗୋଟେ ଗୋଟେ ଲେଖିଦେଇକି ବସୁଛନ୍ତି, ଅହିଂସା କରିବ। ଆଚ୍ଛା ସେ ସଦାଚାରଟା କୋଉଠୁ ଆସିଲା, ଗାନ୍ଧୀଙ୍କ ପାଖରୁ ଆଇଲା, ଗାନ୍ଧୀ ସେଟା ତାଙ୍କର ସ୍ପିରିଚୁଆଲ ଲୋକ ଥିଲେ, ପଢୁଥିଲେ ବହି ପତ୍ର, ସେ କହିଲେ ଅହିଂସା ପରମ ଧର୍ମ, ଆମେ କାହାକୁ ହିଂସା କରିବାନି, ଆମେ ଆମ କାମଟା କରିବା, ଗୋଟେ ସଦାଚାର ଦବାକୁ ପଡିବ। ଓ କହିଦେଲେ ଯେ କର୍ମ କଲେ ପାପ ପୁଣ୍ୟ ଭୋଗିବାକୁ ପଡିବନି, ପ୍ରମାଣଟା ଦିଅ, ବନ୍ଧନ ହବନି କିନ୍ତୁ ମୁକ୍ତ ହବ କି? ଅର୍ଜୁନ ଯୁକ୍ତି କରିବେ, ମୁଁ ମାରିଦେବି, ବନ୍ଧନ ପଡିବେନି କିନ୍ତୁ ମୁକ୍ତି ହେବେ ନା, ଏ କହୁଛନ୍ତି। ବନ୍ଧକତ୍ଵ ଅଭାବ ମୁକ୍ତ କର୍ମ, କୃଷ୍ଣ ଚେତନାରେ କାୟ ମନ ବାକ୍ୟରେ କର୍ମ କଲେ ତୁମେ ବନ୍ଧନରେ ପଡିବନି, ଏଟା କହିକି ମୁଖ୍ୟ ହେତୁ ତ ସଦାଚରଣ ଦର୍ଶୟତି, ମୁଖ୍ୟର ଏଇ କାୟ ମନ ବାକ୍ୟରେ କର୍ମ କଲେ ତୁମ ଆତ୍ମଶୁଦ୍ଧି ହେଇଯିବ, ତୁମେ ମୁକ୍ତିପ୍ରାପ୍ତ ହବ, ଏଟା ସଦାଚାର ଦେଇ ପ୍ରମାଣ କରୁଛ। କଣ କେମିତି ଜାଣି ଦେଲେ, କାୟେନ, ଏଠି ଦେଖିଲି ନା କଣ କଣ କେମିତି କର୍ମ କରିବା, କାୟେନ ସ୍ନାନାଦି, ସ୍ନାନ ଆଦି କରିବା, ଦେଶ ଶୁଦ୍ଧି ନା, ସ୍ନାନଟା କରିବା, ଜଣେ ବ୍ରହ୍ମଚାରୀ ମାନେ ସେ ଦୁଇ ଟାଇମ୍ ତିନି ଟାଇମ୍ ସ୍ନାନ କରିବ, ସ୍ନାନଟା କରିବା ଗୋଟେ ଶୁଦ୍ଧି ଜିନିଷ, କାୟେନ ସ୍ନାନାଦି, ମନସା ଧ୍ୟାନ ଆଦି, ସିଦ୍ଧସ୍ୱାମୀ ପୁରା ସ୍ପଷ୍ଟ ଗୋଟେ ଗୋଟେ ଜିନିଷ ଲେଖୁଛନ୍ତି, ତାଏନ ମନସା ଆଚ୍ଛା ବୁଦ୍ଧିଆ ତତ୍ତ୍ୱ ନିଶ୍ଚୟ ଆଦି, ମାନେ ତତ୍ତ୍ୱ ନିଶ୍ଚୟ କରିବ, ମୁଁ ହଉଛି ଆତ୍ମା, ମୁଁ ଇନ୍ଦ୍ରିୟ ମାନେ ମୋତେ ଏମିତି ବିଷୟରୁ ଟାଣୁଛନ୍ତି, କୃଷ୍ଣଙ୍କ ପାଇଁ ଏଇଟା କର୍ମ, ତତ୍ତ୍ୱ ନିଶ୍ଚୟ ଏଇଟା ବୁଦ୍ଧି ଦ୍ୱାରା କରା ହବ। ତୁ କହିଲେଣି କର୍ମ କେମିତି କରାଯିବ, କାୟନ ମନସା ବୁଦ୍ଧିଆ, ସେଟାକୁ ସେ ବ୍ୟାଖ୍ୟା କରୁଛନ୍ତି। କାୟନ ସ୍ନାନାଦି କର୍ମ ଗୁଡା କରୁଛେ, ଆମେ ସ୍ନାନାଦି ଶୌଚ ଯୋଉ କର୍ମ ଗୁଡା କରୁଛେ ଶରୀର ଦ୍ୱାରା କରୁଛେ। ମନସା ଧ୍ୟାନାଦି ମନରେ ଧ୍ୟାନ ଆଦି କର୍ମ କରିବ, ଭଗବାନ ଚିନ୍ତନ କରିବ। ଆଉ ବୁଦ୍ଧିଆ ତତ୍ତ୍ୱ ନିଶ୍ଚୟ ଆଦି, ବୁଦ୍ଧିରେ ତତ୍ତ୍ୱ ନିଶ୍ଚୟ କରିବ। ତାପରେ କେବଳ ଇନ୍ଦ୍ରିୟ ରଖି କହୁଛନ୍ତି, କେବଳ କର୍ମ ଅଭିନିବେଶ ରହିତ ଇନ୍ଦ୍ରିୟ, କର୍ମ କଲାବେଳେ ଅଭିନିବେଶ ରହିତ ହେଇକି କର୍ମ କରିବ। ଏଇଟା ମୋ କର୍ମ, ଏଇଟା ମୁଁ କରୁଛି, ମୋର ଏପର୍ଯ୍ୟନ୍ତ ଏଇ ଫଳ ମିଳିବ, ଯୋଉ ଅଭିନିବେଶ ରହୁଛି କର୍ମ କରିକି ତା ଫଳପ୍ରାପ୍ତିର। କେବଳ ଇନ୍ଦ୍ରିୟ ରପି କଣ କରିବେ ନା ଶ୍ରବଣ କୀର୍ତ୍ତନ ଆଦି ଲକ୍ଷଣ କର୍ମ ଦେଖିବା। କୋଉ ମାୟାବାଦୀ ଯୋଉଗୁଡା ଲେଖିଛନ୍ତି ଗୀତା, ତାଙ୍କୁ ଆଣିଲେ ତାଙ୍କ ଗୀତାର ତତ୍ତ୍ୱରେ କୋଉଠି ଖାଇଥିବେ, ଏଇଟା ଶ୍ରବଣ କୀର୍ତ୍ତନ ଲକ୍ଷଣ କେବେ ଲେଖିବେ। ବ୍ରହ୍ମକର୍ମ କଲେ ତୁମକୁ ଏଇଟା ହବନି, ଯୋଗୀ ଏମିତି କର୍ମ କଲେ କାୟ ମନ ବୁଦ୍ଧି କିଛି ତାକୁ ଅଲଗା ଅର୍ଥକୁ ନେଇ ପଳେଇବେ। ଶ୍ରବଣ କୀର୍ତ୍ତନ କିଏ କରେ ମତେ କୁହ, ଏହି କର୍ମଟା କିଏ କରେ, ଶ୍ରବଣ କୀର୍ତ୍ତନ କିଏ କରେ, ଭକ୍ତ କରେ। କୃଷ୍ଣ ଚେତନା ଲେଖା ହେଲା, କଣ ଅସୁବିଧା ଅଛି, ଗୀତାକୁ ବାପା ତୁ ବୁଝିପାରିବନି, କଣ କହିଦବ, କିନ୍ତୁ ଗୀତାକୁ ପୁରା ସବୁ ଶ୍ଳୋକକୁ ଧରିଲେ ଯାଇକି ତୁମେ ସବୁ ଟୀକାକୁ ଦେଖିଲେ ପ୍ରବାଦ ଦେଖିଲେ ତୁମେ ଧରିପାରିବ, ହଁ ଏଟା ଏମିତି ଅର୍ଥ। ଏଠି ସେ କହୁଛନ୍ତି କର୍ମ ଅଭିନିବେଶ ରହିତ ଇନ୍ଦ୍ରିୟ, କର୍ମର ଅଭିନିବେଶ କେମିତି ଶ୍ରବଣ କୀର୍ତ୍ତନ କରିବ, ଶ୍ରବଣ କୀର୍ତ୍ତନ କରିବାର ଯୋଉ ପ୍ରକରଣଟା କହୁଛନ୍ତି କେମିତି ସେ କରିବ ନା, କର୍ମ ଅଭିନିବେଶ ରହିତ ଇନ୍ଦ୍ରିୟ ଶ୍ରବଣ କୀର୍ତ୍ତନ ଆଦି ଲକ୍ଷଣ କର୍ମ, ଶ୍ରବଣ କୀର୍ତ୍ତନ କଲାବେଳେ କର୍ମର ଅଭିନିବେଶ ଯେମିତି ନ ରହିବ, ଇନ୍ଦ୍ରିୟଟା କର୍ମ ଅଭିନିବେଶରୁ ମୁକ୍ତ, ଏଇଟା ମୋର କରିବାର ଅଛି, ସେଟା ମୋର ଆଜିକାଲି ତ ଇଏ ଆଉ କଣ, ଜପ କଲାବେଳେ ସେଇ ଚିନ୍ତା ଅଭିଯିବାର ଅଛି, ସେଟା କରିବାର ଅଛି, ପରିବା ଆଣିବାର ଅଛି, ଯେମିତି କାମ ରହିବ, ଏଇଟା କର୍ମ ଅଭିନିବେଶ ଗୁଡା ବର୍ତ୍ତମାନ ସେ ନେଇକି ସମସ୍ତେ କୋଶ୍ଚିନ୍ କରୁଛନ୍ତି। କଣ ତାଙ୍କୁ କହିବୁ, କହିଲେ ମନ ଦୁଃଖ ହେବେ, କହିଲେ କହିବେ ମହାରାଜ ଖାଲି ଏମିତି କଥା କହୁଛନ୍ତି, ଉତ୍ସାହ କହିବି ଉତ୍ସାହ କଣ, ମୁଁ କହିବି ବାପା ମୁଁ କଣ ଉତ୍ସାହ ଦେଖେ, ମୁଁ ତ ଶାସ୍ତ୍ର ଦେଖିଛି ନା, ମୁଁ ଠକାମି କଥା ମୁଁ କହିପାରିବି, ମୋର ପାଟି ବନ୍ଦ କରିଦେବି, ଠକାମି କଥା ଆମ ଦ୍ୱାରା ହବନି। ସେ କହୁଛନ୍ତି ତୁମେ ଶ୍ରବଣ କୀର୍ତ୍ତନ କଲେ କର୍ମ ଅଭିନିବେଶ ଗୁଡା ଛାଡିବ, ତୁମେ କହିବ ମୁଁ ଅଫିସରେ ସେ କୋଶ୍ଚିନ୍ କରିବ, ସେଇଟା ଅଛି କଣ, କହିବ କହିବି ମୁଁ ନାଇଟ୍ ଡ୍ୟୁଟି କରୁଛି କଣ କରିବି କହୁନୁ, ତୋ ପାଇଁ ମୁଁ କଣ ମୁଁ ନୂଆ ନିୟମ ତିଆରି କରିବି, ତୋର ନାଇଟ୍ ଡ୍ୟୁଟି କର ବାପା, ଡେ ଡ୍ୟୁଟି କର, କେଉଁ ଡ୍ୟୁଟି କର, କର୍ମ ଅଭିନିବେଶ ଛାଡିବାକୁ, ଆଉ ତୁମ ପାଇଁ ଫର୍ମୁଲା କୋଉଠୁ ଆଣିବୁ ଆମେ, ତୁ ନାଇଟ୍ ଡ୍ୟୁଟି କର କି ଡେ ଡ୍ୟୁଟି କର କି ହାଫ୍ ଡ୍ୟୁଟି କର କି ଫୁଲ୍ ଡ୍ୟୁଟି କର, କର୍ମ ଅଭିନିବେଶ ରହିଲେ ଶ୍ରବଣ କୀର୍ତ୍ତନ ହବନି। ଆଉ ଜପ କରୁଥିବ କର୍ମ ଘଣ୍ଟାଟା ଏ ନଅଟା ବାଜିଲାନି, ସେ ଯିଏ ଯିବାରେ ସେ ଗୁରୁଦେବ ସେ ଡାକନ୍ତିନି, କିରେ କେହି ଉଠିଲାନି, ହେଇ ଉଠିଲାନି, ଯିବ ମାୟାର ଚାକିରି କରିବ, ସେ ନଅଟା ବାଜିଗଲା ସେ କହିଲେ ଉଠିବ, ହେଇ ଗଲା ହେଇ ଯିବ ଯିବ ଯିବ, ଡାକିଲା ମାୟା ଡାକିଲା ଯିବ, ଆଉ ସେତେବେଳେ କର୍ମ ଅଭିନିବେଶଟା ରହିଲା ନା, କର୍ମ ଅଭିନିବେଶ ରହିଲେ ତୁମର ଜପ ହବ କିଛି କାଲେ ମନର ଖାଲି ଦୌଡ଼ୁଥିବ, ସେଟା ଏଟା କେମିତି ଖାଲି ଷୋଳ ମାଳ ସରିଯାଉ, ରଥ ହୋଇ ଦେଇକି ମାଳା ଚାଲିଲେ ମୋ କର୍ମଟା ଅଛି ନା, କେବଳ ଇନ୍ଦ୍ରିୟ ରପିରେ ସେଇଟା ଲେଖିଲେ କର୍ମ ଅଭିନିବେଶ ଗୁଡା ରହୁଛି। ଏବେ ଯୋଉ ଶ୍ରବଣ କୀର୍ତ୍ତନ କଣ ଏଗୁଡା କହୁଛ ସବୁ, ଯୋଉ କଣ ଏଗୁଡା ୟୁଟ୍ୟୁବ ଲଗେଇ ଦେଇକି ଯୋଉ କଣ ସବୁ ଆମେ ପ୍ରବଚନ ଶୁଣୁଛୁ, ଏଗୁଡା ମତେ ପାଠ ପଢ଼ନି ବାପା, ଏଗୁଡା ତ ସେଗୁଡା ଯୋଉ ଶୁଣୁଛ ସେଗୁଡା ତମ ମୁଣ୍ଡରେ କିଛି ପଶିଯିବ କାନରେ କେତେବେଳେ କଣ ଗୋଟେ ରିମାଇଣ୍ଡ କରେ। କର୍ମ ଅଭିନିବେଶ ରହିଲେ କିଛି ଶ୍ରବଣ କୀର୍ତ୍ତନ ହୁଏ, ମନ ତ ସେଇଠି, ଆଉ ବୁଢ଼ୀ ମାନେ କୁହନ୍ତିନି କଣ, ମନ ଦେଇଛି ଏଣେ ତେନେ କି ହାତ ପତେଇଛି ବୁଢ଼ୀ ଆଣିକି, ସେ ମା ମାନେ କହିବେ ସେ ନାମ ଠାକୁରଙ୍କ, ତ ମନ ତ ଏଣେ ତେନେ ଅଛି, ଆଉ ଏଣେ ବୁଢ଼ିଆଣୀ ହାତ ପତେଇଛି, ବୁଢ଼ିଆଣୀଟା କୋଉଠି ଅଛି କଣ କଣ ତାର ଅର୍ଥ ଜ୍ଞାନ ମୁଁ ଜାଣିନି, ସେ ବୁଢ଼ୀ ମା ମାନେ କୁହନ୍ତି, ମାନେ ମନ ଅଲଗା କର୍ମ ଅଲଗା, ସେ ବୁଢ଼ୀ ମାନେ ସେ କୁହନ୍ତି ସେଭଳିଆ, ତୁମର ତ କର୍ମ ଅଭିନିବେଶ ଗୁଡାକ ରହିଲା, ସେଟା ଯଦି ଭଗବତ ସେବା ହେଇଗଲା କ୍ଷେତ୍ରରେ, କୃଷ୍ଣ ଚେତନା ରହିଲା ନା, ମୋତେ ସେବାଟା ସାରିଲେ କୃଷ୍ଣ ଶୃଙ୍ଗାର ପାଇଁ ଯିବି, ଜପ ସାରିଲେ ମୁଁ ଆଜି ପ୍ରଭୁଙ୍କ ପାଇଁ ଏଟା ରୋଷେଇ କରି ଏଟା କରି, କୃଷ୍ଣ ଚେତନା ରହିଲା, ଆଉ ତୁମେ ତ କର୍ମ ଅଭିନେତା ଅଫିସ ଯିବି, ନଅଟା ବାଜିଲା ମାନେ ସୂର୍ଯ୍ୟ ଯେମିତି ତାଙ୍କୁ ଉଠେଇଲେ ପକେଇଲେ, ଯେତିକି ଯୋଉ ଚାକିରି କରୁଛନ୍ତି ସିଏ ତାଙ୍କ ସୂର୍ଯ୍ୟ ଉଠୁଛନ୍ତି ପକଉଛନ୍ତି, ନଅଟା ବାଜିଲା ନଅଟା ବାଜିଲା, ସିଏ ଖାଇବା ନାହିଁ ଶୋଇବା ନାହିଁ, ଖାଲି ଦୌଡ଼ିବାର ଅଛି, କଣ ଆମେ ତ ମନା କରିପାରିବେ ନା, ଏଇଟା ଖଟିପାରିବେ ନା, ଚାକିରି ବାକିରି ନକଲେ ବଞ୍ଚିବେ କେମିତି, ପିଲା ଛୁଆ ତା ସଂସାର ଅଛି କର। ତୁମେ ଆଉ ନିର୍ମଳ ଭଜନ କଥା କୁହ, ନିର୍ମଳ ଭଜନ କରିବା ପାଇଁ ଚାହୁଁଛ, ସିଏ ଯେତିକି ମିଳୁଛି ସେତିକିରେ ମିଳ, ସେ ମାୟାର ଧନ୍ଦା ଛାଡ଼ିବା। ଏତେ ଟଙ୍କା ପଇସା ରୋଜଗାର କରି ସବୁ ସେଟ୍ଅପ୍ କରିକି ଭଜନ କରି ସେଟା ହବ, ସେଟା ହବ ନିର୍ମଳ ଭଜନ ହବ। ହଁ ସେମିତି କରିବ କରିବ କର୍ତ୍ତବ୍ୟ କର, କର୍ମ ଅଭିନିବେଶ ରହିଲେ ଶ୍ରବଣ କୀର୍ତ୍ତନ ହବନି। ସେଥିପାଇଁ ସେ କହିଲେ କହିଲେ ଇନ୍ଦ୍ରିୟ ରତି, ଖାଲି ମନ ଗୁଡା ସେଟ ଯାଉଥିବ, ଏମିତି ଏଇଟା କାମଟା ରହିଗଲା, ଅଫିସ ଟା ଏମିତି ହେଲା, ଏଟା ଏମିତି ଖୋଲିବି, ଏଟା ଏମିତି କରିବି, ଏଟା ସେଟା କରିବି, ଏଟା ଏମିତି ହେଲା, ଏଠି ଏତେ ପଇସା ମିଳିବ। ଯେତେବେଳେ ଜପ ମାଳା ଧୋଇଲ ସବୁ ତ ଆସିଲା, ଆଉ କଣ ସେ କଣ କହୁଛ ତୁମର ସେ ରିଲ ଯୋଉ ଆଗରୁ ସବୁ ଘୁରୁଥିଲା, ଆମେ ଛୁଆଟବେଳେ ଦେଖିଛୁ ସବୁ ଆସେ, କଣ ସେ ଆମ ସ୍କୁଲରେ ସବୁ ପଡେ, ଆଉ ଯୋଉ ସ୍କୁଲ ଘର କନଷ୍ଟ୍ରକ୍ସନ ପାଇଁ ସବୁ ଆଣନ୍ତି ଆଗରୁ ସିନେମା, ଯୋଉଟା ଆମ ଉଠା ସିନେମା ବାଇସ୍କୋପ, ହଁ ସେଥିରୁ ସବୁ ବାହାରେ ସବୁ ଶ୍ରୀକୃଷ୍ଣ ବଳରାମଙ୍କର କଣ ଗୋଟେ ଫିଲ୍ମ ଥିଲା, ଏଟା ସବୁ କୃଷ୍ଣ ବଳରାମ କଣ କି ଗୋଟେ କଣ ଥାଏ, ରାମ ବଳରାମ ସେତେବେଳେ ଫିଲ୍ମ ବାହାରି ଥାଏ, ସବୁ ଆସିକି ବାକି ସବୁ ଆସି ଯୋଉ ସେ ରିଲ ଘୁରେ ଯେମିତି ଦେଖିବି, ମୁଁ ଦେଖିଛି ସେ ରିଲ୍ଟା ଘୁରୁଥିବ, ଆଉ ଛୁଆଟା ଦୌଡ଼ି ଦୌଡ଼ି ଦେଖିବେ କଣ ତା ଭିତରେ କୋଉଠୁ ଆସୁଛି, ଏଟା ଦୌଡ଼ କେମିତି ଦୌଡ଼ୁଛି ସିଏ, କେଉଁଠି କଥା ଗୁଡା ସାଉଣ୍ଡ, ସେତେବେଳେ ଗୋଟେ ବଡ ମେସିନଟା ତା ରିଲ ରିଲ୍ଟା ଘୁରେ, ସେଇଭଳିଆ ମୁଣ୍ଡଟା ସେ ରିଲ ଗୁଡା ଘୁରୁଛି, କର୍ମଟା ଗୋଟେ ରିଲ ଭଳିଆ ବସିଗଲେ କଣ ଜମା ଜମା ଭିତରେ ବସିଛି, ତା ଘୁରେଇବ ଆଇଟା ଏମିତି କରିଯାଇଛି, ହରିକୃଷ୍ଣ 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 ସେଠି ସେଠି ଗାଡ଼ିଟା ରଖିବା, ସେଠି ଏମିତି କରିବା, ସେଇଟା ଚାଲିଥିବ, ଆଉ ରିଲ ତ ଘୁରୁଛି ଆଉ କଣ। ଆଉ ତୁମେ କହିବ ମୋତେ ନିର୍ମଳ ଭଜନ ମୁଁ କରିବି, ମୁଁ କଣ କହିବି ବାପା, ଏତିକି ତାର ଭଗବାନ କହିଥିଲେ ଯୋଗୀ ଯିଏ ହବ, ସିଦ୍ଧାସ୍ୱାମୀ ସ୍ପଷ୍ଟ ଲେଖିଦେଲେ, ଯଦି ଏତିକି ନ ଲେଖିଥାନ୍ତେ ଆଜି ଭକ୍ତ ସମାଜକୁ ବୁଝେଇ ହୁଅନ୍ତା, ମୁଁ ତ କାହିଁ ମନ ବାକ୍ୟରେ କରୁଛି, କାହିଁକି ମୋର ଭଜନ ହଉନି, ସେ କଣ ଲେଖିଦେଲେ, କର୍ମ ଅଭିନିବେଶ ରହିତେ ଇନ୍ଦ୍ରିୟ ଶ୍ରବଣ କୀର୍ତ୍ତନ ଆଦି ଲକ୍ଷଣ କର୍ମ। ଭଗବାନ ସେମାନେ ଭଗବାନ ଯାହା କହିନାହାନ୍ତି ଛାଡ଼ି ଦେଇଛନ୍ତି, ସେ ସବୁ କହିଛନ୍ତି ଅଭିନିବେଶ ରହିତ, କର୍ମ ଅଭିନିବେଶରେ ରହିତ ହେଇକି ତୁମେ ଶ୍ରବଣ କୀର୍ତ୍ତନ କରିବ। ସବୁବେଳେ ଗୋଟେ କର୍ମ ଚିନ୍ତା ଗୁଡା କଣ, ଘର ଦ୍ୱାର ପିଲା ଛୁଆ ସଂସାର, ଏଇଟା ତୁମେ ହରିଭଜନ କଲାବେଳେ ସେଇଟା ମୁଣ୍ଡକୁ ଆସିବ, ଆଉ ଗୋଟେ ସୁଖ କଣ ମିଳିବ, କିଛି ନାହିଁ, ସେ ଲକ୍ଷ ଲକ୍ଷ ମାଳା ଖାଲି ଚାଲି ଯାଇଥିବ, ଦେଖିଲା ହୃଦୟରେ କିଛି ନଥିବ, ଗୋଟେ ଲାଗୁନଥିବ, ମୁଁ ନାମ କରିଛି, ଷୋଳ ମାଳା ସରିଯାଇଥିବ, କଣ କରିଛି, ଷୋଳ ମାଳା ମାନେ 2 ଘଣ୍ଟା ନା, 2 ଘଣ୍ଟା ହରେ କୃଷ୍ଣ କହିଛି, କଣ କରିଛି ମନ ବି କହୁନି, ମୁଁ କରିଛି ନା ସତରାଜ ନା, ମୁଁ ଏହା କାହିଁକି କର୍ମ ଅଭିନିବେଶ ରହିବ ଆଚାର୍ଯ୍ୟ ନା, ସିଏ ଶ୍ରବଣ କୀର୍ତ୍ତନ ଲକ୍ଷଣ କର୍ମମ୍ ଫଲମ ସଙ୍ଗମ ତିକ୍ତା, ଫଲ କର୍ମ ଯୋଉ କରିବ, ଶ୍ରବଣ କୀର୍ତ୍ତନ କରିବ, କର୍ମ ଅଭିନିବେଶକୁ ଛାଡ଼ିବ, ଆଉ ଯୋଉ କର୍ମଟା ବି କରୁଥିବ ତାର ଆସକ୍ତି ଛାଡ଼ି ଚିତ୍ତ ଶୁଦ୍ଧ ଏ କର୍ମ ଯୋଗୀ ନା କୁହନ୍ତି। ଏଠି ଯୋଗୀ ଯୋଉ କହିଲେ କିଏ ସେ ଯୋଗୀ ଗୁଡା ଟାଣି ନେବେ, ଅଷ୍ଟାଙ୍ଗ ଯୋଉ ଗୁଡା ଟାଣି ପଳେଇବେ ନା କୁଆଡେ, କେତେ ପ୍ରକାର ଭାରତବର୍ଷରେ ହଜାର ଖିଚୁଡ଼ି, ସେ କିଏ କୁଆଡେ ଟାଣି ପଳେଇଯିବେ, ଆଉ ଏଇ ଆଚାର୍ଯ୍ୟମାନେ ନଥାନ୍ତା ଆଜି ସମ୍ପ୍ରଦାୟକ ଏଇ ଗୀତା ଭାଗବତର ବାଣୀ ଥାନ୍ତା ଜଗତରେ, କୁଆଡେ କୁଆଡେ ତାକୁ ନେଇକି ଫୋପାଡ଼ି ଦେଇଥାନ୍ତେ ଯୋଉ ମାୟାବାଦୀମାନେ ସବୁ ଭାରତବର୍ଷରେ ଓଡ଼ିଶାରେ ସବୁ ଘେରିକି ରହିଛନ୍ତି। ଯୋଉ ଯୋଗୀ କହିଥିଲେ କଣ, ତୁମେ କଣ ଯୋଗୀ, ତୁମେ ତ କହିବ କଣ ନଣ୍ଡା ଫଣ୍ଡା ହେଇଛ, ତ ଦାଢ଼ି ଫାଡ଼ି ନାହିଁ, କହୁନାହାନ୍ତି ଯୋଗୀ କଣ, କଣ ଯୋଗୀ ତୁମର, ତୁମର ତ ସେଇ ସବୁ ଝିଅ ବୋହୂ ଯାଉଛନ୍ତି, ତୁମେ ତ ଆଶ୍ରମରେ ତ ଭଲ ଖାଉଛ ପିଉଛ ରହୁଛ, ତୁମେ କି ଯୋଗୀ ନା, ଯୋଗୀ ମାନେ କଣ ଗଞ୍ଜେଇ ସେ କଣ ନଙ୍ଗଳା ହେଇଯିବ, ଗଞ୍ଜେଇ ଟାଣିବ, ସେ କୋବିନ ଗୋଟେ ମାରିଦେଇକି ବାସ ବିଡ଼ି ଫିଡ଼ି ବସିକି ଦେଇ ଚାକପେ ଦେରେ, ସେଟା କି ବାବା ଆସ 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 ବସ ଚାକପେ ଖାଇକି ପିଇକି ଯାଆନ୍ତୁ, ଖାଲି ଚା କଣ ଖାଇବେ, ଟିକେ ବରା ଟିକେ ଖାଆନ୍ତୁ, ସେଟା ସେଟା ଖାଇଲା ଚାଲିଲା, କଥା କହିବେ ଯୋଗୀ, ହଁ କିଛି ନାହିଁ ବା ଦେଖୁ ନାହିଁ, ଖାଲି ଖାଲି ଦେହରେ ବୁଲୁଛି ଆଉ ଯୋଗୀ, ଆଉ ତା ଗଞ୍ଜେଇ ଗଞ୍ଜେଇ ପିଇକି ତାର ଚାଲିଲା, ଚା ଗୋଟେ କଣ ଅଛନ୍ତି କଣ, ସିଏ କହିବେ ଆମର କଣ କି ବାବା, ଆମର କିଛି ବିକାର ନାହିଁ, ସେ ଗୋଟେ ବାବା ଅଛନ୍ତି ମାଛ ମାଂସ କହିବେ ଆମର କିଛି, ଆମେ ନିର୍ବିକାର, ଆମର ନିର୍ବିକାର, ଏଠି ଆମର କିଛି ନାହିଁ, ଆମର ସବୁ ସବୁ ଖାଇଛୁ ଖାଉ ଖାଇ, ସେ କହିବେ ଆମ ଯୋଗ, ଆଉ ଦେଖୁ ନା ଦାଢ଼ିଟା ଛାଡିଲେ ତ ଯୋଗ ହେଲା, ଆଉ ଦାଢ଼ି ତ ଆମର ନାହିଁ, ଆଉ ଦାଢ଼ି ତ ନାହିଁ ଆଉ ଯୋଗ କଣ, ଆଉ ତୁମକୁ ଯୋଗୀ ମାନିବେ, ଖାଲି ଦାଢ଼ି ଛାଡ଼ୁନ ଲୋକ ଡରିବେ, ସେ ନିଜେ ଯୋଗୀ ଗୁଡା ଖାଇ ସବୁ ଦାଢ଼ିରେ ହାତ ମାରନ୍ତି, ସବୁ ଡରିବେ, ଆଉ ତ କିଛି ନ ଜାଣନ୍ତା, ଯୋଗୀରେ ଦାଢ଼ି ଅଛି ନାଲି କପଡ଼ା ଅଛି ସବୁ ଡରିବେ, ଏ ଆମେ ମଠ କରିଦେ ଲଣ୍ଡା ହେଇକି ବସିଛି, କିଏ କିଛି କିଏ ଆସୁଛି ନା, କିଏ ପଚାରୁଛି ନା, କିଛି ନାହିଁ, ସବୁ ଦାଢ଼ି ଆଇକି ବୁଲୁନା, ଖାଲି ଦେଖିବ ଖାଲି ଦାଢ଼ି ଛାଡ଼ି ତୁମେ ଖାଲି ବୁଲ ସବୁ ଧୋଟିବେ, ଇଏ ବାବା ଗୁଡା ଜାଣିଛ ଯୋଉ କିଛି ଦାଢ଼ି ପଡ଼ି ଛାଡ଼ିଲେଣି, ଯୋଗୀ ଗୁଡା ଆସୁ, ଏ ଯୋଗୀ ସେ କଥା ଆସି କହୁଛନ୍ତି, ଯୋଗୀ କିଏ କାଟିଦେଲେ ଏ ଶ୍ଳୋକ ଉପରେ, କିଏ ଯୋଗୀ ମାନେ ଅଲଗା ଅର୍ଥ ନେଇଯିବେ, ସମ୍ପତ୍ତି ସିଦ୍ଧା ଲେଖିଲେ, ତ୍ୟକ୍ତମ ଚିତ୍ତଶୁଦ୍ଧ ଏ କର୍ମ ଯୋଗୀନମ୍ କୁର୍ବନ୍ତି, ଯୋଉ କହିଲେ ଯୋଗୀ ନାମ କର୍ମ କରୁଛନ୍ତି, କେଉଁ ଯୋଗୀ? ଯୋଗୀ ନାମ କର୍ମ କରୁଛନ୍ତି, କର୍ମ ଯୋଗୀ ନାମ କରୁଛନ୍ତି। ଏପଟ ସେପଟ ଘୁଞ୍ଚେଇ ପାରିବନି ଗୀତାର ବାଣୀ, ଟାଣି ପଡିବ କୁଆଡେ। ସିଦ୍ଧର୍ଶନ ସବୁ ଅର୍ଥ କରିଦେଇଛି, ତାଙ୍କର ଏତେ ସୁନ୍ଦର ଅର୍ଥ, ଏଇ ଅଧ୍ୟାୟ ସାରା ତାଙ୍କର ଭାରି ସୁନ୍ଦର ଅର୍ଥ। ତାଙ୍କ ଭଲ, କିନ୍ତୁ ବେଳେବେଳେ ଏତେ ସ୍ପଷ୍ଟ କରିଦଉଛନ୍ତି ଭକ୍ତିପରା ଅର୍ଥକୁ। ତେଣୁ କାୟ ମନ ବାକ୍ୟରେ ବିଶେଷ କରି କର୍ମ ଅଭିନିବେଶ ରହିତ ହେଇକି ଶ୍ରବଣ କୀର୍ତ୍ତନ କରିବ, ଫଳ ଆଶାକୁ ତ୍ୟାଗ କରିବ, କର୍ମଯୋଗୀ ଆତ୍ମଶୁଦ୍ଧି ହେଇକି ସେ ମୁକ୍ତିପ୍ରାପ୍ତ ହବ। ତେଣୁ ସେ ପ୍ରୋସେସ ଆମେ ଭକ୍ତି କରୁଛେ, ଆମେ ସବୁଗୁଡାକ ପ୍ୟାକେଜ କରିକି, ଯେମିତି କଣ ତୁମେ କଣ କହୁନା କି ସେ ରେଲୱେରେ ଖାଇବାକୁ ଦିଆଯାଏ, ରେଲୱେରେ ସେ ଖାଆନ୍ତିନି, ଖାଇଲେ ବସିଲା ବେଳେ ଆମେ ଦେଖିଛୁ ସେ ତା ଦେହରେ ଏଠି ଗୋଟେ ଖୋପଟେ ଥିବ, ତାର ଅର୍ଣ୍ଣ ଅଛି, ଡାଲି ଅଛି, ସବଜି ଅଛି, ଚାଟିନି ଟିକେ ଥିବ, ପାମ୍ପଡ଼ ଟିକେ ଥିବ, ସେ ଦେଖ ତାର ପ୍ୟାକେଜ କରିଦିଆ ହେଇ ସେ ଗୋଟେ ଧରେଇଦେବେ ତୁମକୁ ତା ଦେହରେ ସବୁ। ଏ ଭକ୍ତି କୃଷ୍ଣ ଚେତନାଟା ଯୋଉ ପ୍ରଭୁପାଦ ଗୋଟେ ଶବ୍ଦ କହିଦେଇଛନ୍ତି, ଗୋଟେ ପ୍ୟାକେଜ କରି ତୁମକୁ ଥୋଇଦେଇଛି। ତାଙ୍କ ସମୟ ନଥିଲା ଜଗତର, ନା ଯେ ସମୟ ଥାଆନ୍ତା, ମୁଁ ଖାଲି ଯେତିକି ଦେଖୁ ତାଙ୍କ ଯେତିକି ମାନେ ବୈଜ୍ଞାନିକ ଆଧ୍ୟାତ୍ମିକ ବୈଜ୍ଞାନିକ ଭିତ୍ତିକ ତାଙ୍କର ଯୋଉ ବୁଦ୍ଧି, ସେ ବିଶ୍ୱଟାକୁ ଉଠେଇଥାନ୍ତେ ପକେଇଦେବେ, କେହି ପଦେ କଥା ନା ଗାଗରେ କହିପାରିବେ। ଦଶ ହଜାର ଶିଷ୍ୟ, କିଏ କେମିତି ଖାଉଛି, କାହା ଦେହ ପତଳା ହେଇଗଲା, କିଏ ବିବାହ ହେଲା, କିଏ ନାହିଁ, କେଉଁଠି କଣ ହଉଛି, କିଏ ମନ୍ଦିର ରହିଲା, କେଉଁଠି ମନ୍ଦିର, କେତେ କେତେ ଟଙ୍କାର ଜାଗା କିଣା ସେ ସବୁ କହିଦେଉଛନ୍ତି। ଆମେ ଏତିକି ଲକ୍ଷ ଟଙ୍କାର ବହି ଆଣିଥିଲେ, ଏତିକି ଲକ୍ଷ ଟଙ୍କା ବିବିଟି ଗଲା, ଏତିକି ଟଙ୍କା ବ୍ୟାଙ୍କ ଡିପୋଜିଟ୍ ହେଇଛି, ନେଇ ଦେଖ ସେ ଲେଟର ଯୋଉଟା କହୁଛନ୍ତି ସେ ପୁରା ମୁହଁରେ କହିଦେଉଛୁ ସବୁ, ମାନେ ସବୁ କୃଷ୍ଣଙ୍କ ପୁଣି ବିଲକ୍ଷଣ। ଆମେ ପଡ଼ିଲା ମୁଣ୍ଡ କାମ ହୁଏନି, ଏଡ଼ି ବଡ ମଠ ଦଶ ପନ୍ଦରଟା ପୁଣି ଅଛନ୍ତି, ଏଗୁଡ଼ାଙ୍କୁ ସମ୍ଭାଳି ହଉନି। ସିଏ ଗୋଟେ ବିଶ୍ୱଟାକୁ ସତୁରି ବର୍ଷ ବୟସରେ କଣ ସିଏ କରୁଥିଲେ ମ୍ୟାନେଜମେଣ୍ଟ, ତାଙ୍କ ଲେଟର ଗୁଡା ଦେଖିଲା ବେଳକୁ ମୋତେ ମୁଣ୍ଡ କାମ କରୁନି ବେଳେ ବେଳେ। ସାର୍ ଲେଖିଦେବେ ସିଧା, ମୋତେ ବହୁତ ଭଲ ଲାଗୁଛି ତୁମେ ସବୁ ମନ୍ଦିରକୁ ମ୍ୟାନେଜ କରୁଛ, ଏହା କରୁଛ, କିନ୍ତୁ ଲକ୍ଷ୍ୟ କରୁଥିବ ଏତିକି ପଇସାରେ ଆମ ଜାଗାଟା କିଣା ହେଇଥିଲା, ଏତିକି ପଇସା ସେ ଲୟର ନବା କଥା, ଅଧିକା ପଇସା ଯେମିତି ନ ନିଏ, ଏତିକିରେ ଚୁକ୍ତି ଛିଡ଼ିଥିଲା, ଏଇ ବ୍ୟାଙ୍କରେ ଏତିକି ପଇସା ରହିଛି, ବିବିଟିରେ ଏତିକି ମୋତେ ସବୁ ହିସାବ ଦବ, ତୁମେ ଇଣ୍ଡିଭିଜୁଆଲ ସବୁ କିଛି କରିପାରିବନି। ସତୁରି ବର୍ଷ ବିଷୟରେ କିଏ ମାଳା କରିବା ନା ଏଇ କଥା କରିବା ନା, ସବୁ କୃଷ୍ଣଙ୍କର ଶିଖି ଦେଇକି ଯାଇଛନ୍ତି। ସେଇଟା ସେ ପ୍ରଭୁପାଦଙ୍କ ଶିଷ୍ୟମାନେ ଭାଗ୍ୟବାନ, ଯେଉଁମାନେ ଆଜି ଆଜି ଅଛନ୍ତି ସେମାନେ ସେ ଝୁରି ହଉଛନ୍ତି। ସାଧୁ କଣ ଏମିତି ଗୋଟେ କୃଷ୍ଣଙ୍କ ପାଇଁ ପାଗଳ ହୁଏ କି? ସମସ୍ତେ ନିଜ କଥା ଚିନ୍ତା କରନ୍ତି, ବୟସ ହେଇଗଲା, ନିଜ କଥା ଚିନ୍ତା କରିବେ ନା, ଭଜନ କରିବି ନା, ଖାଲି ସେ କୃଷ୍ଣଙ୍କ ପାଇଁ କରିବି, ମନ୍ଦିର କରିବି, ମଠ କରିବି, ଏ କଥା ଚିନ୍ତା କରିବେ ନାଇଁ। ଭଗବାନଙ୍କ ଲୋକ ସିଏ ଯୋଉ ମୁଁ କହୁନି ରେଲୱେ ପ୍ୟାକେଜ ଭଳିଆ ସବୁ ଗୋଟିଏ ପ୍ୟାକେଜରେ ଖାଲି କଭରଟା ଖୋଲିଦେଲେ ସେ ରେଲୱେ ପ୍ୟାକେଜ କଭର ଖୋଲନ୍ତି ଲୋକମାନଙ୍କୁ ଦେଖିଛି, ମୁଁ ଭାବେ କଣ ଏଡି ଗୋଟେ ସେ ଦେଇଥିବେ, ସେ ଖୋଲିଦେଲେ ତା ଭିତରେ ସବୁ ଥିବ। ସେଭଳି କୃଷ୍ଣ ଚେତନା ଯୋଉ ଶବ୍ଦ ପ୍ରଭୁପାଦଙ୍କ ଯୋଉ ସବୁ ଯୋଉ ମନ୍ଦିର ସିଷ୍ଟମ ଯାହା ବନେଇ ଦେଇଛି, ସେ ଗୋଟେ ପ୍ୟାକେଜ ତୋ ଦେଇଯାଇଛି ପ୍ୟାକେଜ। ଆଜିକାଲି କୁହନ୍ତି ଟୁର ପ୍ୟାକେଜ, ଟୁର ପ୍ୟାକେଜ ମାନେ ପାଞ୍ଚ ହଜାର ଦେବ, ତମେ କୋଉଠି ଖାଇବ, ଗାଡ଼ିରେ କୋଉଠି ଯିବ, କୋଉଠି ରହିବ, କୁଆଡେ ବୁଲିବ, ସେ ସବୁ କରିଦେ ପ୍ରଭୁପାଦଙ୍କ ସିଷ୍ଟମ। ପ୍ରଭୁପାଦ ବେଶୀ ତମେ ବେଶୀ ସମୟ ତାଙ୍କୁ ନଥିଲା, ଯେତିକି କରିଦିଏ ସାର ଯେ ବୁଦ୍ଧିମାନ ଲୋକ ସେ ବୁଝିଦବ ସବୁ ଦେଇଦେଇଛନ୍ତି। ଏ ଯୋଉ ଆମର ମଙ୍ଗଳାରୀତି ଆସିବା, ଦର୍ଶନାଳୀତି ଆସିବା, ଭଗବାନଙ୍କ ସେବା କରିବା, ନାମ କୀର୍ତ୍ତନ କରିବା, କଥା ଶୁଣିବା, ସବୁ ଏଥିରେ ସବୁ ରହିଛି, ସବୁ ଫିଲୋସଫି ଏଥିରେ ରହିଛି। ତୁମେ ସେଟାକୁ ଷ୍ଟ୍ରିକ୍ଟଲି ଫଲୋ କର, ତାପରେ ଧୀରେ ଧୀରେ ଜାଣିବା ଆରେ ଆରେ ଏଥିରେ ସବୁ ରହିଛି, ଆଉ ତୁମେ ଛୋଟ ବଡ କରିପାରିବେ ଭାଇ। ସବୁ ସ୍ପଷ୍ଟ କରି ଲେଖିଦେଲେ ପ୍ରଭୁ, ସେଟା ସବୁ କୃଷ୍ଣ ଚେତନା ଲେଖିଲେ। ତେଣୁ କର୍ମଟା ଆରମ୍ଭ ହେଲା, କର୍ମରୁ ଆରମ୍ଭ ହେଲା, ଅର୍ଜୁନ ଯୁକ୍ତି କରିଥିଲେ କଣ, ଯେ କର୍ମ ଯୋଗୀ ଆଉ ସନ୍ୟାସ କୋଉଟା ତା ଭିତରେ ମଙ୍ଗଳମୟ। ଭଗବାନ କହିଥିଲେ ନା, ଡାଇରେକ୍ଟ ସନ୍ୟାସର ଦୁଃଖ ଅଛି, ତାର ଇନ୍ଦ୍ର ଗୁଡାକ ଯଦି ଅସଂଯୋଗ ଥିବେ ତା ଚିତ୍ତ ଶୁଦ୍ଧି ହବନି, ସେ ଜ୍ଞାନ ଲାଭ କରିପାରିବନି, ପୁଣି ପତନକୁ ଆସିବ। ବରଂ କର୍ମ ହଉଛି ଭଲ, କୃଷ୍ଣଙ୍କ ପାଇଁ କର୍ମ କର, ଅର୍ଜୁନ ତୁମେ ଯୁଦ୍ଧ କର, ସନ୍ୟାସ ହେଇଗଲେ କଣଟା ହବ, ସେଠି ଯାଇ ଧ୍ୟାନରେ ମନ ଲାଗିବନି, ଏଣେ ଯୁଦ୍ଧ ବି କରିପାରିବନି। ଧର୍ମ ବି ଗଲା, ଏଣେ ମନରେ ପଡୁଥିବ ଦ୍ରୌପଦୀକି ଏମିତି ବସ୍ତ୍ରହରଣ କରିଥିଲା, ଆଜି ଏମିତି ଯୁଦ୍ଧ ହଉଥିବ, କଣ ହଉଥିବ, ତ ମୁଣ୍ଡ ପାଗଳ ହବ, ବରଂ କୃଷ୍ଣ ପାଇଁ କର୍ମ ପାଇଁ କର୍ମ କର, ସେ କର୍ମଟା କର। ସନ୍ୟାସ ହଉଛି ଦୁଃଖ, ଡାଇରେକ୍ଟ ସନ୍ୟାସ, କର୍ମ ଯୋଗଟା କର, ଏଇଥିପାଇଁ ବ୍ୟାଖ୍ୟା କରିକି ଆଣି ମୁକ୍ତି ପାଖରେ ପହଞ୍ଚିଥିଲେ। ମାନେ କେତେ ସୁନ୍ଦର ସିଷ୍ଟମେଟିକାଲି, ମନ୍ଦନ ଚାଲିଯିବ, ମନ୍ଦନ ପଡିବନି, ମୁକ୍ତି ପାଇଗଲ, ତାପରେ ଆରମ୍ଭ କରିବେ, ସୁଖ ମିଳିବ କି ନାହିଁ ନେକ୍ସଟ ବର୍ଷରେ, ସବୁ ପୁରା ଗୋଟେ ଗୁନ୍ଥି ଭଗବାନଙ୍କ ବାଣୀ ନା ନାଇଁ। ବହୁତ ସୁନ୍ଦର ଭାବରେ ଗୀତାକୁ ପଢିବା ଦରକାର, ଆଉ ସେ ଯେ ଗୀତାକୁ ପଢିକି ବୁଝିଦବ, ସେ ଆଚାର୍ଯ୍ୟ ସିଷ୍ଟମଟା ବୁଝିପାରିବ ନା, ପ୍ରୂପା ଯାହା କରିଛନ୍ତି ଠିକ, ମୋର ଅଧିକାରଟା ଆଉ ମୁଁ ଏଡ କଥା କହିଲେ କଣ ହବ, ମତେ କୃଷ୍ଣ ପାଇଁ କିଛି କରିବାକୁ ପଡିବ। ସବୁବେଳେ ପ୍ରତ୍ୟେକ ଭକ୍ତର ଦାୟିତ୍ୱ, ସେ କେଉଁ ମନ୍ଦିରରେ ରହୁ, ଘରେ ରହୁ, ଯାହା ବି ରହୁ, ମୁଁ କୃଷ୍ଣଙ୍କ ସୁଖ ପାଇଁ ଗୋଟେ କିଛି କରିବି, ନହେଲେ ତୁମେ ସୁଖ ପାଇପାରିବନି। ଭକ୍ତର ଦୁଃଖ ହଉଛି ଏଇଟା, ଭକ୍ତ ଜୀବନରେ ଦୁଃଖ ହେଲା ସେ କୃଷ୍ଣଙ୍କ ପାଇଁ କିଛି ନ କରିପାରେ, ସେତିକି ଦୁଃଖ ସେ କୃଷ୍ଣ ପାଇଁ କରିପାରୁନି କିଛି, ତାକୁ ଦୁଃଖ ମିଳିବ। ହରେ କୃଷ୍ଣ ଶ୍ରୀଲ ପ୍ରଭୁପାଦ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ଭଗବତ ଗୀତା କି ଜୟ, ଗୀତା ହରି ହରି ବୋଲ ହରେ କୃଷ୍ଣ।